ଆତ୍ମାର ସ୍ଵଭାବକୁ ଅଧିକାରକୁ ଛଡ଼ିକି ନେଲାବେଳେ ସେ ନେଇଯାଇଛନ୍ତି। କିଏ ଇନ୍ଦ୍ର ପାଣ୍ଡା? ଦେଖୁନା, ତୁମେ ଆତ୍ମା ଗାଳି ତୁମକୁ ଦେଇଦେବି, ତୁମକୁ ଗାଳି ଦେଇଦେବି, ଅପମାନ କରିଦେବି। କ'ଣ ହେଲା? କାହାକୁ ଗାଳି ଦିଆ ହେଲା, ଅପମାନ କରାହେଲା? ଗୋଟେ ଶରୀରକୁ ନା? ଆଉ ସେ ଏମିତି ଅଧିକାର କରୁନି ଯେ ଆତ୍ମା ଭାବୁଛନ୍ତି ମୁଁ ଦୁଃଖ ହେଇଗଲି, ମୋତେ ସେ ଗାଳି ଦେଇଦେଲା, ମୋର ସମ୍ମାନ ଚାଲିଗଲା, ମୋତେ ଅପମାନ ହେଇଗଲା, ମୁଁ ତ ହଇରାଣରେ ପଡ଼ିଗଲି। ତୁମେ ଏଇଟା ଖାଲି ବୁଝିଲ ଦେଖିବ ଜୀବନରେ, ଆମେ ଜାଣିଲେ ବି ଏଇଟା ସତ, ମୁଁ ହେଉଛି ଆତ୍ମା, କିନ୍ତୁ କ'ଣ ଗାଳି ଦେଇଦେଲେ କଷ୍ଟ ଲାଗୁନି? ଜବରଦଖଲ ସେ ପୁରା ଦଖଲ କରି ରହିଛି ଶରୀରଟା, ତୁମକୁ କେବେ ବୁଝିବାକୁ ଦେବେନି ତୁମେ ହେଉଛ ଆତ୍ମା ବୋଲି। ଆଉ ଜବରଦଖଲରେ ଯେମିତି କ'ଣ ଦରକାର? କୋର୍ଟ ପେପର ଦରକାର, ତାପରେ ପୋଲିସ ଆସିବ ପ୍ରୋଟେକ୍ସନ ଦେଇକି ଉଠେଇବ। ଆଉ ସେଇଭଳିଆ ନା, ନହେଲେ ତୁମର କୋର୍ଟ ପେପର କାହିଁ? ତୁମର କୋର୍ଟ ପେପରଟା କାହିଁ? କୋର୍ଟ ପେପରଟା କିଏ ଦେବ? ଆରେ ଓକିଲ ଦେବ ନା, ଓକିଲ ଧରିଗଲେ ତାପରେ କୋର୍ଟ ପେପର, କୋର୍ଟର ପେପର ପାଇବ ନା, ଓକିଲ ଲଢ଼ିବ ତୁମ ପାଇଁ। କୋର୍ଟ ପେପର ପାଇଲ, ପାଇଲା ପରେ ତାପରେ ତୁମର ପାଖରେ ଓକିଲ ରହିଲେ, ସାଧୁ ରହିଲେ, ତାପରେ ସେ ତାଙ୍କ ଦ୍ୱାରା ହବ ନା। ଆଉ ନୋଟିସ ଆସିଲା ତାପରେ ଗଲା, ଆଉ ଆଉ କ'ଣ? ପୋଲିସ ଆସିକି ଠିଆ ହବ ଆଉ, ଯଦି ବଳ ନ ପାଇଲେ ତୁମେ ସବୁ କିଛି ପାରିବନି। ସବୁ ଏସବୁ ଶାସ୍ତ୍ରର ଉପଦେଶ, ଗୁରୁର ଉପଦେଶ, ଏସବୁ ପୋଲିସ ଭଳିଆ କାମ କରେ। ସେତେବେଳେ ତୁମର ମନ ଇନ୍ଦ୍ରିୟକୁ ପୁରା ତଡ଼ିଦେବେ। ଏକ, ମୁଁ ଶୁଣିବିନି ତୋ କଥା, ମୁଁ ଶୁଣିବିନି ତୋ କଥା। ଜବରଦଖଲ ସେ ଯେଉଁ ରଖିଛନ୍ତି ନା, ତୁମକୁ କ'ଣ ଫଟକିଣି ତୁମେ ଦେଖିବ? ତୁମେ ଲଗେଇବ, ତୁମେ ଗୋଟେ କାମର ମନଟାକୁ ଲଗେଇବ, ସେ ଫଟକିଣି ତୁମକୁ ଆଉ ଗୋଟେ କାମ ଦେଖେଇଦେବ। ଆବେଗ କେଉଁଠୁ ଆସିବ ତୁମର? ଆବେଶ, ଆବେଗ, ଏସବୁ ତ ସବୁ ଲାଗିନି। ହଁ, କ'ଣ ସେ ଲେଖିଲେନି ଭକ୍ତ ଠାକୁର ଆଗରୁ ପଢ଼ୁଥିଲେ ସେଟା? ଆବେଶ ରହିଆ, ହଁ, ଆବେଶ ରହିଆ ଦେହ ଯାତ୍ରା କରି ତୁମାର ଚରଣ। କମ୍ ବଡ଼ କଥା ସବୁ ମହାଜନ ଲେଖିଛନ୍ତି, ମୁଁ ଆବେଶ ରହିକି ଦେହ ଯାତ୍ରାଟା କରିବି। ଦେହ ଯାତ୍ରା ମାନେ କ'ଣ? ଏଇ ଦଖଲ ଗଲା, ବୁଝିପାରୁଛ କି ନାହିଁ? ଜମି ଯେଉଁ ଦଖଲ ଯେମିତି, ତୁମ ଦଖଲଟା ବର୍ତ୍ତମାନ ପାଇଗଲ, ଦେହ ଯାତ୍ରାଟା, ଦେହଟା ଆଉ ତୁମକୁ ଯେଉଁ ଖାଲି ଚଲେଇବା କଥା, ଦେହଟା କେମିତି ଗଡ଼ିଯାଉ, କେମିତି ମୃତ୍ୟୁ ସମୟଟା ଆସିଯାଉ। କିନ୍ତୁ ଆବେଶରେ କେଉଁଠି ରହୁଛନ୍ତି? କୃଷ୍ଣଙ୍କ ଆବେଶରେ, ନାମ ଆବେଶରେ। ଦେହ ଆବେଶ ରହିଆ ଦେହ ଯାତ୍ରା କରି ତୁମାର ଚରଣ ପାଉ। ମୁଁ ଆବେଶରେ କେବଳ ରହିଛି, ଦେହ ଯାତ୍ରାଟା କେବଳ କରୁଛି। ଦେହ ତ ଯାତ୍ରା, ତା ଧର୍ମଟା ହେଲେ ସେ ବୃଦ୍ଧ ହବ, ମୃତ୍ୟୁ ଆଡ଼କୁ ଯିବ, କିନ୍ତୁ ମୁଁ କେବଳ ଆବେଶରେ ରହୁଛି। ଏ ଆବେଗ, ଆବେଶ, ଏସବୁ ଏଇଟା ସବୁ ଆବେଗ ଭରା କଥାଟା ଆଉ ଗତମାନଙ୍କର ଯୋଉ ବଚନଟାକ ନଦୀମାନେ ଆସୁଛନ୍ତି, ପୁଷ୍ପ ବର୍ଷଣ କରୁଛନ୍ତି, ଏ ପୁଷ୍ପ କୃଷ୍ଣଙ୍କ ଚରଣ କମଳରେ ଦେଉଛନ୍ତି, ପ୍ରେମର ଉଦ୍ଦୀପକ ତାଙ୍କର ଭାବନା ଆସୁଛି, ସେ ଆବେଗ କୃଷ୍ଣଙ୍କ ପାଇଁ। ଯେହେତୁ ଗୋଟେ ମାଆଟା ତା ଛୁଆଟାକୁ ଭଲ ପାଉଛି, ସେ ଛୁଆଟା ଯାହା ନ କରିଥିବ, ମାଆ ତାର ମନ ଭିତରେ ଭାବନା କରିକି, ମୋ ଛୁଆ ସ୍କୁଲ ଯାଇଥିଲା, କୁଆଡ଼େ ଖସି ପଡ଼ିଦେବି, କ'ଣ ଆଜି ଦେଇଥିଲି ମିକ୍ସଚର, ସେ ଖାଇଦେବେ କି ନାହିଁ, ଅଦା ଖାଇଦେବେ ନାହିଁ, ଫୋପାଡ଼ିଦେବେ କି ନାହିଁ, ତା ସାଙ୍ଗକୁ ଦେଇଦେବି କ'ଣ, ସେ ସାଙ୍ଗକୁ ତ ଛଡ଼େଇକି ବିସ୍କୁଟ ଖାଇଥିବ। ଆରେ ସିଏ କିଛି ନ କରୁ ନ କରୁ ଇଏ କ'ଣ କରୁଥିବ? ଇଏ ତାର ଭାବନା କରି ତାର ଗୋଟେ ହିଷ୍ଟ୍ରି ଲେଖିସାରିବେନି, ତା ମନ ଭିତରେ ତାର ପ୍ରେମଟା ଅଛି ନା, ସେ ବସିପାରିବେନି। ପ୍ରେମଟା ଏବେ ଏଭଳି ଅଛି, କୃଷ୍ଣଙ୍କ ଲେଡ଼ ନିତ୍ୟ, କିନ୍ତୁ ଗୋପୀମାନଙ୍କ ଦୃଷ୍ଟିରେ ତାଙ୍କ ଅନ୍ତର ଏତେ ପ୍ରେମରେ, ତାଙ୍କର ଅନ୍ତର ଯାହା କୁହାଯାଏ ଆଲୁଲାୟିତ ଥିଲା, ବା ପ୍ରେମରେ ପୁରା ଯେଉଁଟା କୁହାଯାଏ ମଣ୍ଡିତ ହେଇକି ରହିଥିଲା ସବୁବେଳେ, ବିଭିନ୍ନ ବିଭିନ୍ନ ପ୍ରେମର ଉଦ୍ଦୀପକ, ଏଇଟା କଳ୍ପନା ନୁହେଁ, ପ୍ରେମର ଉଦ୍ଦୀପନାରେ ଭାବସ୍ତରରେ ସବୁ ଚିନ୍ତା କରେ, ଭାବସ୍ତରରେ, ହଁ ଇଏ ସତ୍ୟ, ବାଦଲ ମାନେ ପ୍ରକୃତରେ କୃଷ୍ଣଙ୍କ ଉପରେ ଯାଆନ୍ତି, ଏଇଟା ସତ୍ୟ, କିନ୍ତୁ ତାକୁ ଛତ୍ର ବି ତୁଳନା କରିବା, ତାଙ୍କୁ ସବୁ ପ୍ରେମ ନେତ୍ର ସବୁ ଦେଖୁଛନ୍ତି ନା, ମାଆଟା ସବୁ ଦେଖେ, ଯଦି ଛୁଆଟା ହେଇଥିବ କୋଉଠିକି, ଛୁଆଟା ଯଦି ଛୋଟ ଛୁଆଟା, ସିଏ ତା ପଠେଇଦେବ ମାମୁଁ ଘରୁ, ତା ମା କ'ଣ ଚିନ୍ତା କରୁଥିବ, ମାମୁଁରୁ ଯାଇଛୁ କି ନାହିଁ କିରି, ଦାମୋଦର, ଦାମୋଦର ପଠେଇଲୁ ମାମୁଁରୁ ଗଲେ, ମା କ'ଣ ଚିନ୍ତା କରୁଥିବ? ହଁ, ଛୁଆ କ'ଣ ସେମିତି ମନେ ପକେଇବ? ଆଉ ତ ଜାଣିନୁ, ଆରେ କ'ଣ ମୋ ଭାଇ ମତେ କ'ଣ ଦବ କି ନାହିଁ, କିଏ ଆଣେ ଭାଉଜଟା ତ ଖାଇବାକୁ ଦବ କି ନାହିଁ, କ'ଣ କିଏ ଆଣେ, ଆମ ବାଡ଼ିରେ ତାଳ ହେଇଥିଲା, ତାକୁ ତାଳ ପିଠା କରିକି ଦେବେ କି ନାହିଁ, କ'ଣ ମୋ ଛୁଆ ଏମିତି ଖେଳୁଥିବ, ମାମୁଁ ଘରୁ ଯାଇଛି ନା, ସିଏ ତାଙ୍କର କରନ୍ତୁ ନ କରନ୍ତୁ, ଇଏ ତାର ମନ ଭିତରେ ତାର ଗୋଟେ ହିଷ୍ଟ୍ରି ରଚନା କରିସାରିବେନି, ତାର ପ୍ରେମଟା ଅଛି, ସ୍ନେହଟା ଅଛି ନା, ସବୁବେଳେ ତାର ଗୋଟେ ଜାଗତିକ ଲୋକର ଗୋଟେ ସ୍ନେହଟା ତାର ଗୋଟେ ଜୀବ ପ୍ରତି ହେଇଗଲେ ସେ କେତେ କଥା ତା ପାଇଁ ଚିନ୍ତା କରିଦେଉଛି। ଆଉ ଏମାନେ ତ ସତ ସାକ୍ଷାତ ମହାଭାବ ମହିଷ, ଏଇ ଯୋଉ ଆବେଶ ସେଟା ରହୁଛି, ସେଟା ଜୀବର କେବେ ଆସୁନି। ଗୋଟେ ନାମ କଲାବେଳେ ଆବେଶ, ସେବା କଲାବେଳେ ଆବେଶ, ଆବେଗ ଭରା ଜିନିଷଟା, ହଁ ଏଇଟା ଏଇଟା ନ ଆଇଲେ ବା ଏଇଟା କେମିତି ହବ? ଇନ୍ଦ୍ରମାନେ ତ ଯାହା କୁହନ୍ତି, ଆମେ କଥାଟା ପଡ଼ିଲୁ ନା, ଜବରଦଖଲ କରିଦେଇଛନ୍ତି, ଇନ୍ଦ୍ରମାନେ ତୋ ଉପରେ ଜବରଦଖଲ କରିଦେଇଛନ୍ତି, ତୁମର ସ୍ୱଭାବଟାକୁ ସେ କେତେବେଳେ ବଦଳେଇକୁ ଛାଡ଼ିବି ଛାଡ଼ିବେନି। ତୁମେ ଜାଣୁଥିବ ମୋର ଏତେ ସମୟ ନଷ୍ଟ ହେଇଯାଉଛି, ମୁଁ ଏମିତି କରିବା ମୋର ଠିକ୍ ନୁହେଁ, ମୋର ସମୟ ଚାଲିଗଲା, ଭଜନ କରିବି, କିନ୍ତୁ ହେଲେ କ'ଣ ହବ, ସେ ତ ଛାଡ଼ିବେନି ତୁମକୁ, ଜବରଦଖଲଟା ତାଙ୍କର ରହିଲା ନା, ତାଙ୍କ ଜାଗାଟା ତୁମର, ତୁମେ ହଉଛ ଆତ୍ମା, ଜବରଦଖଲ କରିନେଲେ କିଏ? ମନ, ଇନ୍ଦ୍ରିୟ, ଅହଙ୍କାର ଜବରଦଖଲ କରିନେ, ଆଉ ତୁମେ ତ କୋର୍ଟ ପେପର ନାହିଁ, ଆଉ ଓକିଲ ତ ତୁମର ଧରୁନ, ଓକିଲ ଧରିବ, କୋର୍ଟ ପେପର ଆଣିବ, ତାପରେ ପୋଲିସ ଠିଆ ହେଇକି ତୁମ ହଟେଇବ, ଜାଗା ଉପରେ ତୁମ ଅଧିକାର ଦେବ, ଆଉ ସେ ସ୍ଥିତିକି ନହେଲେ ହବନି। ଗୋଟେ ଜୀବ କେତେବେଳେ ହେଲେ ଗୁରୁଗତ ପ୍ରାଣ ନହେଲେ, ଆଚାର୍ଯ୍ୟଗତ ପ୍ରାଣ ନହେଲେ, ତାର ଏସବୁ ଜିନିଷ ମୁଣ୍ଡରେ ଢୁକିବେନି, ସେ ଖାଲି ଗୋଟେ ଗତାନୁଗତିକ ପନ୍ଥାରେ ଯାନ୍ତ୍ରିକବ ତାର ସବୁ ଭଜନ ସାଧନଟା ଚାଲିଥିବ। ଯନ୍ତ୍ର ଯେମିତି ଚାଲିଛି, ମେସିନ୍ଟା ମାରିଦେଲେ ସେଟା କ'ଣ, ଏ ଜେନେରେଟର୍ ଷ୍ଟାର୍ଟ କରିଦେଲା, ତାର ପିନ୍ ଚାଲିଥିବ, ତା କିଏ ଚଲଉଛି କି? ତାର ଗୋଟେ ଯନ୍ତ୍ର ଭଳିଆ ଚାଲ, ସେଭଳିଆ ଆମର ଜୀବନଟା ଗୋଟେ ଯନ୍ତ୍ରବଦ୍ଧ ହେଇଯିବ। ଇନ୍ଦ୍ରମାନେ କିନ୍ତୁ କିନ୍ତୁ ଆସ୍ୱାଦନ କରିବାକୁ ଦେବେନି, କିଛି ଆସ୍ୱାଦନ କରିବାକୁ ଦେବେନି। ସେଥିପାଇଁ ଏଇ ଯେଉଁ ଆବେଗ ଭରା ଯେଉଁ ଭାବନାଟା ଆସିବ, ଆବେଶ ଯେଉଁ ଆସିବ, ସେ ସମୟରେ ଜଣଙ୍କର ଆସ୍ୱାଦନ ହୁଏ। ଆସ୍ୱାଦନଟା ଯଦି ଆମେ ନ କରିପାରିଲେ, ଭକ୍ତର ଆସ୍ୱାଦନଟା ନ କରିପାରିଲେ, ଦିନକୁ ଦିନ ଦିନକୁ ଦିନ କ'ଣ ଲାଗିବ? ଗୋଟେ ଦୁଇଟା ଜିନିଷ ହେଇଯାଉଛି, କ'ଣ ହେଇଯାଉଛି? ଏଣେ ସମୟ ପଳେଇଯାଉଛି, ସମୟ ପଳେଇଗଲା, ସମୟ ପଳେଇଗଲା ଲୋକ ସମୟ ହିସାବରେ କ'ଣ ଯାଉଛି? ସମୟ ହିସାବରେ ଗୋଟେ ଜିନିଷ ଯାଉଛି, ଯେଉଁଟାକି ମଣିଷ ଜାଣିପାରୁନି, କ'ଣ ଯାଉଛି ସମୟ ହିସାବରେ? ଶକ୍ତିରେ ହିଁ ପଳେଇଯାଉଛି, ଶକ୍ତିଟା କିନ୍ତୁ ଲୁଚିକି ଯାଉଛି, ସେଟା ତୁମକୁ ଧରା ପଡ଼ିବନି। ତୁମକୁ ଧରା ପଡ଼ିବ କେତେବେଳେ? ଯେତେବେଳେ ଯଦି ଆଖିର ପାୱାରଟା ଚାଲିଗଲା, କେତେବେଳେ ଗଲା ତୁମେ କହିପାରିବ ମୋତେ? ହଁ, ସ୍ମରଣ ଶକ୍ତିଟା ଚାଲିଗଲାଣି, ଆଗରୁ ଯେତିକି ମନେ ରଖୁଥିଲା ମନେ ରହୁଛି? ଆଉ ମନେ ରହୁନି। ଆମେ ଯେତେବେଳେ ପଢ଼ୁଥିଲୁ, ପାଞ୍ଚ ବର୍ଷ ତଳେ ଯେତିକି ପଡ଼ିବ, ଆଠ ଘଣ୍ଟା ଦଶ ଘଣ୍ଟା ପଡ଼ିବ, ଦୁଇ ଘଣ୍ଟା ବି ପଡ଼ିବନି, ଦୁଇ ଘଣ୍ଟା ତିନି ଘଣ୍ଟା ମୁଣ୍ଡ ବିନ୍ଧୁଛି, ଆଇସାଇଟ୍ ଚଷମା ଲଗେଇ ପଡ଼ିଲା ବେଳକୁ ମୁଣ୍ଡ ବିନ୍ଧୁଛି, ଆଉ ବହି ଦୁଇ ଘଣ୍ଟା ପଡ଼ିଲା ବେଳକୁ ଆଉ ପଡ଼ିବାକୁ ଇଚ୍ଛା ହବ, ଯେ ସ୍ମରଣ କରିବା କ'ଣ ପଡ଼ିବ? କି ଆଗରୁ ମୁଁ ଆଠ ଘଣ୍ଟା ପଢ଼ୁଥିଲି, ବର୍ତ୍ତମାନ ଦୁଇ ଘଣ୍ଟା ବହି ଦେଲେ ମୁଣ୍ଡ ବିନ୍ଧିଲାଣି କାହିଁ? ଆଉ ମୁଣ୍ଡ ଆଉ ନେବା ପାଇଁ ଚାହୁଁ, ବୟସ ହେଇଗଲେ ମାନେ ତୁମେ ସେତେବେଳେ କୁଆଡ଼େ ଗଲା ସେ ଶକ୍ତିଟା? ମୁଁ ସେଇ ବ୍ୟକ୍ତି, କୁଆଡ଼େ ଚାଲୁଛି ସମୟଟା? ସମୟ ହିସାବରେ ଶକ୍ତିଟା ଲୁଚି 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 ସେ ସବୁ ଇନ୍ଦ୍ରିୟରୁ ତାର ପାଟବ ଶକ୍ତିଟା ପଳେଇଯିବ, କ'ଣ ପଟୁତା ଶକ୍ତିଟା ପଳେଇଯିବ ଧୀରେ 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 ଧୀରେ। ଆଉ କିଛି ତୁମର ହେଇଯିବ, ଆସୁଛନ୍ତି କ'ଣ ବାବା ପଚାରେ କ'ଣ କହୁଛନ୍ତି? ମୋର କିଛି ମନର ଆଉ କିଛି ମନର ପଡ଼ୁ, ବାଳକ ସେନେ କହୁନି, ବାଳକ ବୃଦ୍ଧ ସମାନ, ବୃଦ୍ଧ ବାଳକ ସମାନ ବା ସେ ଆଉ କିଛି ତାଙ୍କର ଜାଣିପାରିବେନି, କୁଆଡ଼େ ବସ୍ତି ବସ୍ତି ଖାଉଥିବେ ଖାଉଥିବେ, କେଉଁଠୁ କ'ଣ କଲେ ସେଇ କଥାରେ ଉପାସ୍ତର କହୁଥିବେ, ଏ ଅବସ୍ଥାରେ ଆମର ବି ହେଇଯିବ ନା? ଏଇଟା ଯେତେ ବୟସ ଚାଲିବ, ବୟସ ହିସାବରେ ଗୋଟେ ଶକ୍ତି ଚାଲିଯିବ, ସେଣେ ଗୋଟେ ଆବେଗ ଅବସ୍ଥାଟା ଆମର ଆସିନଥିବ, ଆବେଶ ଅବସ୍ଥା ଗୋଟେ ଆସିନଥିବ, ଗୋଟେ ସବୁବେଳେ କୃଷ୍ଣ ଚିନ୍ତାଟା ଆମର ହଉନଥିବ, ଶୁଦ୍ଧ ଚିନ୍ତା ମାନେ ଶୁଦ୍ଧ ଭକ୍ତ ଆମେ ନହିପାରନ୍ତି, କିନ୍ତୁ କୃଷ୍ଣ ଚିନ୍ତା ନହେଲେ ଆତ୍ମା ତ ପରମାତ୍ମାଙ୍କ ସହିତ କନେକ୍ଟ ହେଇପାରୁନି ନା, ତାକୁ କ'ଣ ମିଳିବନି? ଏଣେ ବୟସ ଚାଲିଗଲା, ଏଣେ ଶକ୍ତି ଚାଲିଗଲା, ଏଣେ ସୁଖଟା ଆଉ ମିଳିବନି, ସେତେବେଳେ ଗୋଟେ ଜୀବଟା ବହୁତ ଦୁଃଖ ଲାଗେ। ସେଥିପାଇଁ ସେ ଲେଖିଲେ ନା, ଆଉ ଭକ୍ତଟାକୁ ଲେଖିଲେନି କ'ଣ, ସବୁ ସମର୍ପିଆ ଭଜିବ ତୁମାରେ ଏ ଆଶା ବିଫଳ ମୋର। ମୁଁ ସବୁ ଭାବିଥିଲି ସବୁଗୁଡ଼ା ସମର୍ପଣ କରିଦେଇ ଟିକେ ଭଜନ କରି ମୋର ବିଫଳ ହେଇଗଲା, ବୟସ ହେଇଗଲେ ସବୁ ଏମିତି ଲାଗିବ। ହଁ, ସଂସାର ତଟେନି ସ୍ରୋତ ନହେ ଶେଷ ମରଣ ନିକଟେ ଘର, ସବ ସମର୍ପିଆ ଭଜିବି ତୁମାରେ ଏ ଆଶା ବିଫଳ ମୋର। ଏବେ ଶୁଣ ପ୍ରଭୁ, ଆମି ଗତିହୀନ ଭକତି ବିନୋଦ କହେ, ତବ କୃପା ବିନା ସକହଲି ନିରାଶ। କମ୍ ବଡ଼ କଥା ସବୁ ଲେଖିଛି ନା, ଆଉ କେମିତି ଲେଖିପାରିବେନି ନା, କେମିତି ଏମିତି କେହି ପ୍ରକଟ କରିପାରିବେ ନା? ଭାବୁ, ତବ କୃପା ବିନା ସକଲି ନିରାଶ, ଏଇଟା ତାଙ୍କର ଅବସ୍ଥାଟା ନୁହେଁ, ଆମର ଜୀବ ପାଇଁ ସେ ଲେଖିଲେ, ଜୀବ ଭାବରେ ସବୁ ଲେଖିଛନ୍ତି ନା, ତୁମର ବୟସ ହେଇଯିବ ନିରାଶ ଲାଗିବ, କ'ଣ ଲେଖିଲେ? ଯେତେବେଳେ ପ୍ରଥମେ ଆସିଥିଲେ କ'ଣ ତୁମକୁ ଲାଗିଲା, ମୁଁ ସବୁ କରିକି ଭଗବାନ ପାଇଁ କିଛି ଗୋଟେ କରିକି ଗୋଟେ ପ୍ରଭୁଙ୍କର ଭକ୍ତିଟା ପାଇବି, ଗୋଟେ ପ୍ରେମର ଆନନ୍ଦ ରହି, ଯେତେବେଳେ ଏଇଟା ନ ହେଇପାରୁଛି, ଯେତେବେଳେ ବୟସ ହେଇଯିବ ସେତେବେଳେ କ'ଣ ତୁମକୁ ଲାଗିବ? ଏଇବାର ନିରାଶ, ଏବେ ନିରାଶ ଶବ୍ଦ ଲାଗିଲା, ଏଇଟା ଆବେଗ ନଥିଲେ କହିଲେ ନା, କ'ଣ ସେଇଟା? ଏବେ ଶୁଣ ପ୍ରଭୁ, ଆମି ଗତିହୀନ ଭକତି ବିନୋଦ କହେ, ମୋତେ ଗତିହୀନ ଭଳିଆ ଲାଗୁଛି, କୁଆଡ଼େ ଦେଖାଯାଉନି ଆଉ। ଏବେ ଶୁଣ ପ୍ରଭୁ, ଆମି ଗତିହୀନ ଭକତି ବିନୋଦ କହେ, ତବ କୃପା ବିନା ସକଲି ନିରାଶ, ଦେହ ମରେ ପଦାଶ, ପଦାଶ୍ରୟ ଟିକେ ଦେଇକି ବଞ୍ଚେଇକି ରଖନ୍ତୁ, ଆଣ ମୁଁ ତ ଭାସିଯିବି ଆଉ, ସବୁ ଗୋଟେ ନିରାଶ ଲାଗିବ। ବୟସ 40-50 ହେଇଗଲା ନା ପୁରା, ଆଉ ଏବେ ପୁରା ଖାଲି ଚିନ୍ତନ କରିବା ଦରକାର, ଆଉ ଯାହା ହେଉଛି ଭଗବାନଙ୍କ ଉପରେ ଛାଡ଼ିଦେବା ଦରକାର, ସେଥିପାଇଁ ସେବା କଲେ ଭଗବାନ ସେବାଟା ତ ବନ୍ଦ କେତେବେଳେ ଚାଲିବ, ସେଟା ଚାଲିଥିବ, ଆଉ ଯାହା ସବୁ ସଂସାର କିଛି ହବାର ଅଛି, କ'ଣ ହବାର ଅଛି, ମନ୍ଦିରରେ ବି କ'ଣ ହବାର ଅଛି, ଏସବୁ ପ୍ରଭୁଙ୍କର ଛାଡ଼ିଦେବ, କାରଣ ତାଙ୍କ ଇଚ୍ଛାରେ ସବୁ ହେଉଛି ନା, ଆମେ କିଛି କରିପାରିବା କି? କିନ୍ତୁ ଆମେ ତାଙ୍କର ସେବା ତାଙ୍କ ସୁଖ ପାଇଁ ଚେଷ୍ଟା କରିବା, ଆମେ ତ ସେ ଧର୍ମ ପ୍ରଭୁପାଦଙ୍କ ଭଳି 70 ବୟସରେ ସେ ଗୋଟେ ସେ ବିଶ୍ୱର ଆନ୍ଦୋଳନ ସୃଷ୍ଟି କରିଥିଲେ 70 ବୟସରେ, ସେ ଯୋଉ ଯାହା କରିଛନ୍ତି ତା ତ କିଏ କରିପାରିବେନି। ଆମେ ତ ବର୍ତ୍ତମାନ ଗୋଟେ ବିଷୟର ଲାଳସଟାକୁ ଛାଡ଼ିପାରୁ। ସେ ଲେଖିଲେନି ସେ କଣ କେତେ ସୁନ୍ଦର ପ୍ରାର୍ଥନା ଗୋପୀନାଥର ଲେଖିଲେନି, ବିଷୟରେ ଗେଛେ ଘୋର, ସେ ସେ ଗୋପୀନାଥ ପ୍ରାର୍ଥନା ସେ ଲେଖିଛ ପୁରା ଚାରିକର ଘେରିକି ମତେ ବିଷୟ ବାସନା ରଖିଛ। ଆଉ ଏସବୁ ଆସ୍ୱାଦନ ଜିନିଷ ଗୁଡାକ ଯୋଉ ଏଇ ଯୋଉ ଗୋପୀମାନେ ଯେମିତି ଆସ୍ୱାଦନ କରୁଛନ୍ତି ଭଗବାନଙ୍କ ବଂଶୀଧ୍ୱନିକୁ, କୃଷ୍ଣଙ୍କର ବଂଶୀଧ୍ୱନିକୁ ଶ୍ରବଣ କରିକି ବିଭିନ୍ନ ମାନସ ପଟରେ ବିଭିନ୍ନ କୃଷ୍ଣଙ୍କ ଲୀଳାକୁ ଚିନ୍ତା କରୁଛନ୍ତି, ସେଟା କୋଉଠି କୋଉଠି ଆସିବ? ତେଣୁ ଆମକୁ ଯେତେବେଳେ ନିରପରାଧରେ ସବୁବେଳେ ଜଣେ ଚିନ୍ତା କରିବା ଦରକାର, ମୁଁ ଅପରାଧ କରିବି ନାହିଁ, ଅପରାଧରୁ ଦୂରରେ ରହିବି, ନାମଟା କରିବି। ଆଉ ନାମ ସରିଗଲା ଷୋଳମଳା, ସମୟ ଅଧିକା ଅଛି ତ ଆଉ ଦୁଇ ମେଳା ନାମ ଅଧିକା ନାମ କରିବି, ଆଉ ନାମଟା ସ୍ମରଣ କରିବି, ଆଉ ଭଗବାନଙ୍କର ସେବା କରିବି। ସମୟଟାକୁ ଆମେ, କାରଣ ଆମକୁ ଯୋଗାଡ଼ ହେଲେ ଗୋଟେ ଷ୍ଟେଜକୁ ଆସିବାକୁ ପଡ଼େ, କୋଉ ଷ୍ଟେଜକୁ, କେମିତି ଗୋଟେ ଭଗବାନ ପ୍ରତି ଗୋଟେ ଆବେଗ ମୋର ଆସୁ, ଚିନ୍ତାଟା ମୋର ସବୁବେଳେ ଭଗବାନ ପୂର୍ବରୁ ରହୁ, ଆଉ କୁଆଡ଼େ ଦେହ ପାଖେ ନ ଯାଉ, ସ୍ତ୍ରୀ ପୁତ୍ର ଆମର ତ ନାହିଁ, ବାପ ମା କିଏ କ'ଣ କଲା, କୋଉଠି କ'ଣ ମନ୍ଦିର ହେଉଛି, କିଏ କ'ଣ ଖାଇଗଲା, କିଏ କ'ଣ ନେଇଗଲା, ମୋର ମନଟା ସେଣେ ନ ଯାଉ। ଯଦି ଜଣେ କିଛି ଗୋଟେ କରୁଛି ବି ସେ ଭୁଲ ଠିକର ବିଚାରଟା ଆମେ ଆମେ ଯେତିକି ସମୟ କଲେ ସେତିକି ସମୟଟା ଆମର କ'ଣ ହେଇଗଲା, ନଷ୍ଟ ହେଇଗଲା ନା? ଆଉ ଭୁଲ ଠିକଟା ତା କର୍ମ ଫଳ ନା, ଆମେ କିଛି କରିପାରିବେ ତାକୁ? ସାଧୁ ଗୁରୁ ଯେଉଁମାନେ ସେ ଦୋଷଟା ଦେଖନ୍ତି, ଜଣେ ପ୍ରଶ୍ନ କରିବା, ସେ ଗୁରୁ ତ ଦୋଷ ଦେଖୁଛନ୍ତି, ସେ ବି କହୁଛନ୍ତି, ଆମେ କହିଲୁ ଅସୁବିଧା କ'ଣ ଅଛି? ତୁମର କହିବା ଆଉ ଜଣେ ଭଜନଶୀଳ ବ୍ୟକ୍ତିର, ଗୁରୁଙ୍କର କହିବା ଭିତରେ ପାର୍ଥକ୍ୟ ରହିଛି, କ'ଣ ରହିଛି? ତୁମେ ଯେତେବେଳେ କହୁଛୁ ତୁମ ଅନ୍ତରରେ ଗୋଟେ ଦ୍ୱେଷ ଆସୁଛି, ଈର୍ଷା ଆସୁଛି, ତୁମେ ତାର ଅନ୍ୟର ଖରାପ ଗୁଣ ଦେଖିଲ, ତୁମେ କ'ଣ ଆସୁଛି? ଗୋଟେ ଦୋଷ ଆସୁଛି ନା, ସେମିତି କରିଦେଲା ସେମିତି କର, ତୁମ ଭିତରେ ଦୋଷ ଆସୁଛି, ତୁମେ ସବୁବେଳେ ତୁମ ଦୃଷ୍ଟି ସେ ଖରାପ ହେଇକି ରହିଲେ, ତୁମର ତୁମେ ସେ ବ୍ୟକ୍ତିଟାକୁ ଦୋଷୀ ବୋଲି ଭାବୁଛ, କିନ୍ତୁ ସାଧୁଗୁରୁ ବ୍ୟକ୍ତିଟାକୁ ଦୋଷୀ ବୋଲି ଭାବନ୍ତି, ସେ ଗୁଣଟାକୁ ଦୋଷୀ ବୋଲି ଭାବନ୍ତି, ସେ ଗୁଣଟା ହଉଛି ଖରାପ ତା, ସେ ଗୁଣଟାକୁ ଏଇ ଗୁଣଟା ଯୋଗୁଁ ସେ ଏ କାମଟା କରୁଛି, ତ ତାଙ୍କର ସେଥିରେ ଭଜନରେ କିଛି କ୍ଷତି ହଉନି, ତାଙ୍କର ଦୋଷ ନାହିଁ, ସେ କାଲି ସେ ଗୁଣଟାକୁ ସୁଧାର ଦେଲେ ସେ ନିଜର, ସେ ପୁଣି ସାଧୁର ନିଜର ହେଇଯିବେ। କିନ୍ତୁ ତୁମେ ସେ କେତେ ଭଲ ଗୁଣ ହେଇଗଲେ, ତୁମେ ଯାହା ସତୁରଟା କରି ତାକୁ ନିଜର କରିପାରିବ? ଦେଖ ତୁମ ଭିତରେ ସାଧୁ ଭିତରେ ଏତିକି ହେଲା ପାର୍ଥକ୍ୟ। ଗୁରୁ ଯାହାକୁ ବି ଦ୍ୱେଷ ବା ଗୁରୁ ଦୋଷ କରନ୍ତି, ଯାହାକୁ ଶାସନ କରନ୍ତି, ଯାହାକୁ ବାକ୍ୟ କୁହନ୍ତି, ସେ ଖରାପ କାମଟା କରୁଛି ତା ଭଜନରେ ଭକ୍ତିରେ, ଭଜନରେ ତା ଭକ୍ତିରେ ବାଧକ ହବ ଭବିଷ୍ୟତରେ, ସେଥିପାଇଁ ତାକୁ କୁହନ୍ତି। ସେଠି ସେଟାକୁ ସୁଧାର ନେଲା, ପୁଣି ସେ ଗୁରୁଙ୍କର କୃପା ପାତ୍ର ହେଇଗଲା। କିନ୍ତୁ ତୁମ ବା ସାଙ୍ଗରେ, ସାଧାରଣ ଭକ୍ତ ସାଙ୍ଗରେ ଯଦି କେବେ ବି ଗୋଟେ କାହା ସାଙ୍ଗରେ ଝଗଡ଼ା ହେଇଯାଇଛି, ସେଟା କ'ଣ ରହୁଛି? ଜୀବନ ସାରା ଗଣ୍ଠି ହେଇକି ରହୁଛି। ଉପରେ ମିଶୁଥିଲେ ବି ମତେ ଏହା କହିଥିଲା, ମୁଁ ତାକୁ ଯେଉଁଦିନ ହେଲେ ଛାଡ଼ିବି ନା କ'ଣ, ତା ତୁମର କ'ଣ ରହିଲା? ଦ୍ୱେଷ ରହିଲା, ସେଥିପାଇଁ ଆମକୁ ମନା କରାଯାଉଛି, କାହା ସାଙ୍ଗରେ ଦ୍ୱେଷ କର ନା, ଦୂରେଇକି ରୁହ, ନିଜ ଭଜନ କର, ସମୟ ଚାଲିଯାଉଛି, ସମୟଟା ଚାଲିଗଲା ନା, କେତେ ବର୍ଷ ଚାଲିଗଲା, କେତେ ହେଲା କି ତୋର, କେତେ ବୟସ, ହଁ 31, 31 ବର୍ଷ ହେଇଗଲା, 31 ବର୍ଷ ହେଇଗଲା, ବୁଢ଼ା ବର୍ଷ 10 ବର୍ଷ ମାଇନସ୍ କରିଦେ, 10 କି 15, କେତେ ହେଇଗଲା, 31, 10, 41, ଆଉ କେତେ ଦିନ ରହିବା ତା ଭିତରେ, ଆଉ 20-25 ବର୍ଷ, ଏ କେତେ ଦିନ ସେ କୃଷ୍ଣଙ୍କ ହାତରେ ଅଛି। ତେଣୁ ଆମକୁ ସବୁଠୁ ଗୋଟେ ଜିନିଷ, ବଡ଼ ଜିନିଷ ହେଲା, ଭଜନ କେତେ କରୁଛେ ବଡ଼ ଜିନିଷ ନାହିଁ, ମାନସିକ ସ୍ଥିତିଟା କେମିତି ରହୁଛି ସେଟାକୁ ଆଗେ ସଜାଡ଼ିବାକୁ ପଡ଼ିବ। ମାନସିକ ସ୍ଥିତି ମାନେ ଆମେ ମନଟାକୁ କେବେ ହେଲେ ଅଲଗା ଜିନିଷ, ବିଶେଷ କରିକି ଏ ଗୁଣ ଦୋଷ ଏଇ ଚିନ୍ତନରେ ଆମେ ନବା ନାହିଁ, ଏଇଟା ଯଦି ନ ନେଇପାରିଲେ ଯେତିକି ଭଜନ କରିବା ସେତିକି ଆମ ପାଖରେ ରହିବ। ଆଉ ବିଶେଷ କରି ଅପରାଧ, ଅପରାଧ ଉପରେ ବହୁତ ସତର୍କ ରହିବା ଦରକାର। ତାହେଲେ ଆବେଶଟା, ଏଇ ଆବେଗଟା ଯଦି ଗୋପୀମାନେ ସବୁ ଆବେଗ ରାଜି, ଆଜି କାହିଁକି ଆବେଗରେ ସେ ରହିଛନ୍ତି? ନା ଦେହ କଥା ଚିନ୍ତା କରୁଛନ୍ତି, ନା ପତି କଥା ଚିନ୍ତା କରୁଛନ୍ତି, ନା ଶାଶୁ ଶ୍ୱଶୁର କଥା ଚିନ୍ତା କରୁଛନ୍ତି, ନା ଦେଶ କଥା ଚିନ୍ତା କରୁଛନ୍ତି, ନା କଂସ କଥା ଚିନ୍ତା କରୁଛନ୍ତି, ପାଖରେ କଂସ ଅଛି କେବେ ନାହିଁ, ସେ କାହାର କଥା ଚିନ୍ତା କରୁନା, ସେ କାହା କଥା ଚିନ୍ତା କରୁଛନ୍ତି, କେବଳ କୃଷ୍ଣ। ସେଠି ପ୍ରଭୁ ଶବ୍ଦ ରହିଛନ୍ତି କୃଷ୍ଣ ଚେତନ, କୃଷ୍ଣ କନସିୟସନେସ୍, କୃଷ୍ଣ କନସିୟସନେସ୍, ସବୁଟା କୃଷ୍ଣ, ଯାହା ସେବା ବି କରୁଛ ସେଟା କୃଷ୍ଣଙ୍କର ବୋଲି ଚିନ୍ତା କର, ବାସନ ମାଜିବ ଏଇଟା କୃଷ୍ଣଙ୍କର, ରୋଷେଇ କରିବ ଏଇଟା କୃଷ୍ଣଙ୍କ ପାଇଁ କରୁଛି, କୃଷ୍ଣଙ୍କ ପାଇଁ ଚିନ୍ତନଟା ନ କଲେ ଆଉ କେମିତି ହବ, କୃଷ୍ଣ ଚିନ୍ତନ ସେଟା କେମିତି କେମିତି ଆସିବ? ଆଉ ଏମିତି ନହେଲେ ସମୟ ହେଇଗଲେ ତ ଏଇଟା ଏଇଟା ଲାଗିବ, ଆଉ ଆକୁଳ ଲାଗିବ, ବ୍ୟାକୁଳ ଲାଗିବ। ଗୋପୀମାନେ ଏଭଳି ଯୋଉ ଆବେଶ କଥାରୁ, ଆବେଗ କଥାରୁ, ଆବେଗ ଭରା ଅନ୍ତର, ଅନ୍ତରରେ ଆବେଗ ଆସିବା ଦରକାର ସବୁବେଳେ। ସମୟ ମୋର ପ୍ରଭୁ ଚାଲିଗଲା, ଶକ୍ତି ବି ଚାଲିଯାଉଛି କ୍ଷୀଣ ହେଇକି, କିନ୍ତୁ ମୋତେ ଆପଣଙ୍କ ଚରଣ କମଳରେ ରହୁନି, ଆପଣଙ୍କର କରୁଣା ମୋର ଆବଶ୍ୟକ। ଯେମିତି ଗତକାଲି ଆମେ କହୁଥିଲେ ନା, ସମସ୍ତ ସାଧନ ଭୋଜନର ସାର କ'ଣ? ଭଗବାନଙ୍କର କୃପା ପାଇଁ ବ୍ୟାକୁଳ ଅନ୍ତର। ସେଇଟା ନହେଲେ ଭଲରେ ରହିଲେ ବି ସେଇଟା ଭଲ ନୁହେଁ, ଖରାପ ରହିଲେ ବି ସେଇଟା ଖରାପ ରହିବାଟା। ଯେମିତି ଗୋଟେ ଲୋକ ଦୁଃଖ ଭୋଗ ଦୁଃଖ ଭୋଗିଲେ ବି ତୁମେ କ'ଣ, ତୁମେ ତାର ତାର ସମାଧାନ କ'ଣଟା? ସେ ଦୁଃଖ ଭୋଗିବାଟା ଦୁଃଖ, ଭଲ ରହିବାଟା ବି ଦୁଃଖ। ଏ ସଂସାରରେ ଯିଏ ଭଲରେ ରହିଛି ତାର କିଛି ଅସୁବିଧା ନାହିଁ, ସେଇଟା ବି ଅସୁବିଧା। ଆଜି ଅସୁବିଧାରେ ରହିଛି ସେଇଟା ବି ଅସୁବିଧା। ସୁବିଧା କିଛି ନାହିଁ, ଭଲ କିଛି ନାହିଁ, ଆଉ ବିଶେଷ କରି ଭକ୍ତମାନଙ୍କ ପାଇଁ। ଭକ୍ତମାନେ ଯାହାକୁ ପଚାରିବେ, କ'ଣ ପ୍ରଭୁ ଭଲ ଅଛନ୍ତି? ହଁ ହଁ ମୁଁ ଭଲ ଅଛି। ଏଠି ଭଲ କ'ଣ ସଂସାରରେ? ଭଲ ହେଉଛି ଏଇଟା କେବଳ ଯଦି ହରିଭଜନଟା କୁଶଳ ଶବ୍ଦରେ ମହାପୁରୁଷ କହିଲେ ନା, କୃଷ୍ଣ ଭକ୍ତି ଥାକେ ସବ କୁଶଳ ମଙ୍ଗଳ। କୁଶଳ ଶବ୍ଦ କହିଲେ ଯାହାକୁ ଯିଏ ପଚାରିବେ ଭଲ ଅଛ କି, କୃଷ୍ଣ ଭକ୍ତି ଯଦି ଅଛି ତ କୁଶଳ, ନହେଲେ ଆଉ ସବୁ ପାଇଲେ, ଭଲ ଖାଇଲେ, ଭଲ ରହିଲେ, ଭଲ ରୁମ୍ ମିଳିଲା, ଭଲ ଜିନିଷ ମିଳିଲା, ଭଲ ସମ୍ମାନ ମିଳୁଛି, ସେଥିରେ ଆମର କୌଣସି ହବନି। ସେ ଭକ୍ତି ଭକ୍ତିଗୁରୁ ପ୍ରପାତ ମହାରାଜ ଆଜି ସେ ତାଙ୍କ କଥାରେ ସେ କହୁଥିଲେ, ଦାର୍ଜିଲିଂ ଯାଇଛନ୍ତି, ଦାର୍ଜିଲିଂରେ ସେ ପ୍ରବଚନ ଦେଉଛନ୍ତି ଏଇ ଯେଉଁ ବିଶ୍ୱ ସୃଷ୍ଟି ବିଷୟରେ, ସେ କଥା କହୁଛନ୍ତି ଯେ ଭଗବତୀୟ ଜ୍ଞାନ, ଇଏ ଯେଉଁ କୃଷ୍ଣଙ୍କୁ ସେବା କରିବା, ଚୈତନ୍ୟ ମହାପ୍ରଭୁ ଏଇଟା ଶିଖେଇଛନ୍ତି। କୃଷ୍ଣଙ୍କୁ କୌଣସି ଜୀବ କେବେ ହେଲେ ପ୍ରତ୍ୟକ୍ଷ ଭାବରେ ସେବା କରିପାରିବ ନାହିଁ, ସେ ନିଜେ କୃଷ୍ଣ ଚୈତନ୍ୟ ମହାପ୍ରଭୁ ଉପରେ ଆସିକି ଆମକୁ ଶିଖେଇଲେ। ତୁମେ ଯେପର୍ଯ୍ୟନ୍ତ ମୋ ଲୋକର, ସେ ଲେଖୁଛନ୍ତି ତାଙ୍କ ଭାଷାରେ ଲେଖୁଛନ୍ତି, ଜୋତା ସେ ତାଙ୍କ ବେଙ୍ଗଲୋର ଲେଖୁଛନ୍ତି, ଯେପର୍ଯ୍ୟନ୍ତ ଜୋତା ଧରିକି, ଜୋତାକୁ ଧରିକି ତୁମେ ଆଗରେ ଆଗରେ ନ ଚାଲୁଛ, ପାଦୁକା ବହନ ନ କରୁଛ, ଜୋତାକୁ ଧରିକି ବହନ ନ କରୁଛ। ଦେଖୁନ ଏଇ ଯେଉଁ ଆମର ଆମ ଇସ୍କନ କ'ଣ କରନ୍ତି, ଗୁରୁମାନେ ଆସିଲେ କ'ଣ କରନ୍ତି? ତାଙ୍କ ଚପଲକୁ ଧରିକି ଧରି ପାଦ ଧରି ଯାଆନ୍ତି। ତ ହବ ନା କ'ଣ, ତୁମେ ଚପଲ ଧରିଦେଲେ ତୋର ଭକ୍ତି ହେଇଗଲେ ନା କ'ଣ? ତୁମେ ତା ଚପଲଟାକୁ ଧରିଦେଲେ ତାର ଭକ୍ତି ହେଇଗଲେ କି? ଏଇଟା ଗୋଟେ ଆମର ବୈଷ୍ଣବୀ ପଦ୍ଧତି ଏଇଟା ରହିଛି, ତାର ଅର୍ଥଟା କ'ଣ? ସେ କଥା କହୁଛ, ତା ମାନେ ଯେପର୍ଯ୍ୟନ୍ତ ତାଙ୍କୁ ମୁଁ ସ୍ୱୀକାର ନ କରିଛି, ତାଙ୍କର ବଚନକୁ ତାଙ୍କ ଜୀବନର ସର୍ବସ୍ୱ ବୋଲି ଗ୍ରହଣ ନ କରି, ସେ ପର୍ଯ୍ୟନ୍ତ କୃଷ୍ଣଙ୍କର ସେବା କେବେ ହବନି। ତୁମେ ଯେପର୍ଯ୍ୟନ୍ତ ଶୁଦ୍ଧ ଭକ୍ତଙ୍କୁ, ଆଚାର୍ଯ୍ୟଙ୍କୁ, ଗୁରୁବର୍ଗଙ୍କୁ ସବୁବେଳେ ତାଙ୍କୁ ନିଜର ବୋଲି, ସର୍ବଶ୍ରେଷ୍ଠ ବୋଲି, ସର୍ବସ୍ୱ ବୋଲି ତୁମେ ଗ୍ରହଣ ନ କରିଛ, ତୁମେ ଏସବୁ ଜିନିଷରେ ପ୍ରବେଶ ବି କରିପାରିବ, ଭକ୍ତି ରାଜ୍ୟରେ ପ୍ରବେଶ କରିବାଟା କଷ୍ଟ ହେଇଯିବ, ପଶିବାଟା କଷ୍ଟ ହେଇଯିବ। ତ ଭିତରଟା କ'ଣ, ଏ ନାମର ମହିମା କ'ଣ, ତୁଳସୀର ମହିମା କ'ଣ, ବିଗ୍ରହଙ୍କର ମହିମା କ'ଣ, ଭଗବାନଙ୍କର ଭକ୍ତିର ମହିମା କ'ଣ? ଯେମିତି ତୁମେ ଗୋଟେ ଚିଡ଼ିଆଖାନାକୁ ଯାଇଛ, ଚିଡ଼ିଆଖାନା ଦେଖିଛ ନା ନାହିଁ? ନନ୍ଦନକାନନ ଯାଇଛ? ଚିଡ଼ିଆଖାନାକୁ ଯାଇଛ, ଚିଡ଼ିଆଖାନା ଗେଟ୍ ପାଖରୁ ରହିକି ତୁମକୁ ସେ ଯେଉଁ ନନ୍ଦନକାନନ ଗେଟ୍ ନାହିଁ, ସେ ଗେଟ୍ ପାଖରୁ ତୁମକୁ କହା ହେବ, ଦେଖ ଚିଡ଼ିଆଖାନା କ'ଣ ଦେଖିବ? ପ୍ରଦୀପ କ'ଣ ଦେଖିବୁ କିରି? ଗେଟ୍ ପାଖରେ ତାଲା ମରା ହେଇଯିବ, କହିବ ଏଇଠି ଯାହା ଦେଖିବା କଥା ଦେଖ, ତାହେଲେ କ'ଣ ଦେଖିବୁ? କ'ଣ କିଛି ଦେଖିବନି, ଯାହା ଦେଖିବୁ ସେଇ ବୋର୍ଡଟା ଦେଖିବୁ, ଯେଉଁ ଲେଖା ହେଇଛି ନନ୍ଦନକାନନ, ଯେଉଁ ମନ ଭିତରେ ଦେଖିବୁନୁ, ବାଘଟା ଏଠି ଡିଆଁ ମରୁଥିବ, ଏଇଠି ବାଘଟା ଥିବ, ଏଠି କୁମ୍ଭୀରଟା ଥିବ, ସିଏ ଆଉ ଜଣେ ଦେଖିଥିବ। ବର୍ତ୍ତମାନ ଯେଉଁ ଆମର ଅବସ୍ଥା, ଯିଏ କହୁଛି ଆଉ ଯିଏ ଶୁଣୁଛି ବା ଯିଏ ଭକ୍ତି କରୁଛି, ତାହେଲେ କେମିତି ଅବସ୍ଥା? ମାନେ ବୈକୁଣ୍ଠକୁ ଯାଇନେ, ଦ୍ୱାରଦେଶକୁ ବି ଯାଇନେ, କେବଳ କ'ଣ କ'ଣ ହେଉଛି? ଯାହା ସବୁ ଶୁଣିଛେ କ'ଣ ଅଛି ଚିଡ଼ିଆଖାନାରେ? ବାଘ ଅଛି, ହାତୀ ଅଛି, କୁମ୍ଭୀର ଅଛି, ଆଉ ସିଂହ ଅଛି। ସେ କହୁଛି, ଜାଣିଛେ, ସେ କହୁଛନ୍ତି ଆମେ ଜଣେ ଗେଟ୍ ପାଖରେ ଠିଆ ହେଇକି ଯେମିତି ସବୁ ଶୁଣୁଛି, ସିଏ ତାକୁ ଯେମିତି ଲାଗୁଥିବ, ହଁ ହଁ ଥିବ ଥିବ, ଏଇ ତ ଶୁଭୁଛି ଆଉ ସାଉଣ୍ଡଟା, ଆଉ ସେ ହେଲେ କଳ୍ପନା କରି କହୁଥିବ, ହଁ ତ ଶୁଭୁଛି ନା କ'ଣ ଆଉ? ସେ କ'ଣ ସେଇ ଭକ୍ତିଟା ଆମକୁ ସେଇଭଳିଆ ହେଇଛି, ପଶିପାରିବନି ଭିତରେ, ସେ ଲେଖିଦେଲେ ଆଉ ପ୍ରବେଶ କରିପାରିବନି ତୁ ଭକ୍ତି ରାଜ୍ୟ ଭିତରେ। ଯେପର୍ଯ୍ୟନ୍ତ ତୁମେ ଏଇଭଳି ଆଚାର୍ଯ୍ୟମାନଙ୍କର, ଶୁଦ୍ଧ ଭକ୍ତମାନଙ୍କୁ ସର୍ବସ୍ୱ ନିଜର ନ କରିଛ, ସେ କହିଛନ୍ତି ଆଉ ଜୋତାର ବାହକ ନ ହେଲେ, ତୁମେ ସେ ଲେଖିଲେ ପାଦୁକାର ବାହକ ନ ହେଲେ, ସେ ତ ଜୋତା ଶବ୍ଦ ଲେଖିଦେଇଛନ୍ତି ବେଙ୍ଗଲରେ, ପାଦୁକାର ବାହକ ତୁମେ ନ ହେଲେ ତୁମେ କେବେ ଏଇ କୃଷ୍ଣ ତତ୍ତ୍ୱ ପ୍ରବେଶ କରିପାରିବ, କୃଷ୍ଣ ଭକ୍ତିରେ ବା କୃଷ୍ଣଙ୍କର ସେବା କରିପାରିବେ, ଏ ଚୈତନ୍ୟ ମହାପ୍ରଭୁଙ୍କର ଶିକ୍ଷା। ସେଥିପାଇଁ ସେ ନିଜେ ଭଗବାନ ହେଇକି ଯାଇକି ଈଶ୍ୱରପୁରୀଙ୍କର ପାଦାଶ୍ରୟ କଲେ, ଗୁରୁଙ୍କର ପରିକ୍ରମା କଲେ, ଗୁରୁଙ୍କର ସ୍ଥାନକୁ ଗଲେ, କ୍ରନ୍ଦନ କଲେ, ସେଠିକାର ମୃତ୍ତିକା ଆଣିଲେ, ସବୁ ଶିଖେଇଲେ ଆମକୁ ନିଜେ, ସେ ପ୍ରତ୍ୟକ୍ଷ ଶିକ୍ଷକ, ସେ ପ୍ରାକ୍ଟିକାଲ ଟିଚର ସେ। ଆଉ ଲକ୍ଷ୍ୟଟା ରହିଲା ଏଇଭଳି, ଯାହା ଆମେ ପ୍ରଥମରୁ ପଢ଼ିଥିଲା କଥା, ଯେ ଆବେଶ ତ ଆସୁନି କାହିଁକି ନା, ଯେଉଁ ଇନ୍ଦ୍ରିୟ ମନ ମାନେ ଏମାନେ କ'ଣ କରୁଛନ୍ତି, ଜବର ଦଖଲେ ଆତ୍ମା ଉପରେ କରିନେଇଛନ୍ତି। ଅହଂକାର ସହିତ ସମସ୍ତେ ମିଶିକି, ତୁ ହଉଛୁ ଶରୀର, ଜଡ଼ ବୁଦ୍ଧି, ଜଡ଼ ଇନ୍ଦ୍ରିୟ, ମନ, ଏସବୁ ମିଶିକି କହୁଛନ୍ତି ତୁ ସୁଖୀ ହବୁ। ତୋର କଣ ଦରକାର ଭଗବାନ ସହିତ ସମ୍ପର୍କ ରଖିବା? ଆତ୍ମାକୁ ଯେମିତି ତାକୁ ଗୋଟେ ଦଖଲ କରିକି ରଖିଦେଇଛନ୍ତି, ତାକୁ ଛାଡ଼ୁନାହାନ୍ତି କୃଷ୍ଣ ପରମାତ୍ମାଙ୍କ ସହିତ ରଖିବା ପାଇଁ, ମିଶି ମିଳେଇବା ପାଇଁ। ଯିବ ଯାହା କଲେ ବି କଣ ହବ, ଯେମିତି ଗେଟ୍ରେ ତାଲା ପଡ଼ିଛି ବାହାର ଦେଖିକି ଯାହା ଚିନ୍ତା କରିବା କଥା, ସେଭଳି ଆମ ଆମର ଅବସ୍ଥା। ଆମେ ଭଗବାନଙ୍କର ଭକ୍ତି କଲେ ବି କଣ ହଉଛି, ସବୁ ଜିନିଷଟା ଧୀରେ ଧୀରେ ଗୋଟେ କଳ୍ପନା, କଣ ହବ ନା କଣ ସତର ନା, ଭଗବାନ କଣ ସତର ଦେଖାଦେବେ, ଭଗବାନ କଣ ଗୋଟେ ଯିବ କଣ ପୂର୍ଣ୍ଣ ବିଶ୍ୱାସ ସେମିତି ରହିଛି? ତାକୁ କଣ ଅପ୍ରାକୃତ ଲାଗୁଛି, ମହାପ୍ରସାଦ ଅପ୍ରାକୃତ ଲାଗୁଛି, ନା ଦର୍ଶନ ଅପ୍ରାକୃତ ଲାଗୁଛି, ନା କୀର୍ତ୍ତନ ଅପ୍ରାକୃତ ଲାଗୁଛି? କିନ୍ତୁ ଏସବୁ ଅପ୍ରାକୃତ, ଯେମିତି କାମଳ ବେଳେ, କାମଳ ରୋଗୀ ଉଦାହରଣ ଦେଲେ ନା, କାମଳ ବେଳେ କଣ ହଉଛି, କାମଳ କଣ ଜଣ୍ଡିଷ୍ଟା, ଜଣ୍ଡିଷ୍ଟା ହେଲେ କଣ ହବ, ମିଶ୍ରିଟା ପିତା ଲାଗିବ, ଆଉ ପିତାଟା ମିଠା ଲାଗିବ, ଆଉ ଇଏ ସେଇଭଳିଆ ଜଣ୍ଡିସ ଭଳିଆ ସେ ଆବେଶ ହବନି। ବିଷୟ ଆବିଷ୍ଟରୁ ସବୁବେଳେ ମନଟାକୁ ବୁଲିବାକୁ ପଡିବ, ଏଇଟା ଗୋଟେ ଲକ୍ଷ୍ୟ। ଏଇ କଥାଟା ପଡ଼ିଛି ଯେଉଁ ଗୋପୀମାନଙ୍କର, ସେ ଯେମିତି ଚିନ୍ତନ ଗୋଟେ ସେଇଟାକୁ ଆମେ ଶୁଣିବା, ଆମେ ତାଙ୍କ ତତ୍ତ୍ୱ ବିଶେଷ ଆଲୋଚନା କଲେ ବୁଝି ବି ପାରିବା ନା ସବୁବେଳେ। କିନ୍ତୁ ମୋ ମନଟା କୃଷ୍ଣଙ୍କ ପାଖରେ ରହୁ, ଗୁରୁଙ୍କ ପାଖରେ ରହୁ, କୃଷ୍ଣଙ୍କ ପାଖରେ ରହୁ, ତାଙ୍କ ସେବାରେ ରହୁ, ତାଙ୍କ ଚିନ୍ତନ ରହୁ, ତାଙ୍କ କାର୍ଯ୍ୟରେ ରହୁ, ଏଇଟା ଏଇଟା ମୁଁ ସବୁବେଳେ ଫୋକସ୍ ରଖିବାକୁ ପଡ଼ିବ। ଆମେ ଯେତେ ବାହାରକୁ ଛାଡ଼ିଦେବା, କିଏ କଣ କଲା, କୋଉଠି କଣ ହେଲା, କୋଉଠି କଣ ହଉଛି, କିଏ କଣ କରୁଛି, ଏ ଦେଶଗୁଡ଼ା ସବୁବେଳେ ବିଚାର କରିକି ଆମେ ରଖିବା, ଆମେ କଣ ହେଇଯିବା, ଧୀରେ ଧୀରେ ଦୁର୍ବଳ ହେଇଯିବା। କେଉଁଥିରେ ଦୁର୍ବଳ ହେଇଯିବା, ଭକ୍ତିରେ ଦୁର୍ବଳ ହେଇଯିବା। ଆଉ ସବୁ କରୁଥିବ କିନ୍ତୁ କୌଣସି ଜିନିଷରେ ଆଉ ଆବେଶ ଆସିବନି, ଆବେଗ ଆସିବନି, ପ୍ରାର୍ଥନା କରିବା ପାଇଁ ମନ ହବନି, ହବନି। ବିଶ୍ୱାସ ଶକ୍ତ କୁହନ୍ତିନି, ବିଶ୍ୱାସ ଶକ୍ତ ହେଇଗଲା ମନଟା, ମନଟା ସବୁବେଳେ ନିର୍ମଳ ରହିବା ଦରକାର, ତାହେଲେ ତୁମେ ଭଗବାନଙ୍କୁ ପ୍ରାର୍ଥନା କରିପାରିବ। ନଦୀର କଥା କହି କାଲି କହୁଥିଲେ, ବାଦଲ କଥା କହୁଥିଲେ କିଭଳି କୃଷ୍ଣ ବଳରାମ ସଖାମାନଙ୍କ ସହିତ ଗୋଚାରଣ କରିବା ସମୟରେ ବାଦଲମାନେ କୃଷ୍ଣଙ୍କର ଉପରେ ଛତ୍ର ଭଳି ସବୁ ଅନୁଗମନ କରୁଛନ୍ତି। କୃଷ୍ଣ ଯୁଆଡ଼େ ଯୁଆଡ଼େ ଯାଉଛନ୍ତି, ବାଦଲମାନେ ସେଇଭଳି ତାଙ୍କ ପଛକୁ ଯାଉଛନ୍ତି, ଏବଂ ପୁଷ୍ପ ଭଳି ଜଳବିନ୍ଦୁ, କୋମଳ ଜଳବିନ୍ଦୁ କୃଷ୍ଣଙ୍କୁ, କେତେ ପ୍ରେମ କୃଷ୍ଣଙ୍କ ପ୍ରତି ଥିଲା ସମସ୍ତଙ୍କର। ଭଗବାନଙ୍କର ଯୋଉ ସେବାଟା କରାଯାଏ, ଏଇଟା ଗୋଟେ ପ୍ରୀତିପୂର୍ଣ୍ଣ ସେବା। ବିଶ୍ୱନାଥ ଚକ୍ରଠାକୁର କଣ କହୁଛନ୍ତି, ପୁଷ୍ପ ଭଳି କୋମଳ ଜଳବିନ୍ଦୁକୁ ସବୁ, କାରଣ କୃଷ୍ଣ କିଭଳି କଷ୍ଟ, ପବନ ଦେଖୁନ ଆଜି ବର୍ଷା ହେଇ ଜୋର ହେଲା, କଣ ହବ ଦେହର ବାଜିରେ ଦେଖିଛ ନା ନାହିଁ, ଫୋଡ଼ି ହେଲା ବେଳେ ପବନ ଲାଗିଲେ ପିଞ୍ଚି ଇଏ ଭଳିଆ ଲାଗିବ, କଣ ଛୁଞ୍ଚି ଫୁଟିଲା ଭଳିଆ ଲାଗିବ, ଆଉ କାନ ଆଖିରେ ବାଟି ହବ, ବର୍ଷା ସୁବିଧା ହବନି, ଗ୍ରୀଷ୍ମ ତାପ ଛତ୍ର ଭଳି ରହିଛି, କୋଉଟା ବାଦଲ ଗୁଡିକ ସବୁ ଛତ୍ର ଭଳି ରହିଛି, ଏବଂ ବାଦଲ ମାନେ କୃଷ୍ଣଙ୍କ ଶରୀରକୁ ଧୀରେ ଧୀରେ ପୁଷ୍ପ ଭଳି ଜଳବିନ୍ଦୁ ସବୁ, କୃଷ୍ଣଙ୍କୁ କେତେ କେୟାର ସେବା କରାଏ। ଫୋପଡ଼ା ଫିଙ୍ଗା କାମଟା ଭକ୍ତିରେ ନାହିଁ, ଫୋପଡ଼ା ଫିଙ୍ଗା କଣ ବୁଝିପାରୁଛ ନା ନାହିଁ, ଯାହା ହେଲା ଗୋଟେ କରିଦେଇ ଥୋଇଦେବି, ଆଉ ଯେମିତି ରୋଷେଇ ଜଣେ କରୁ, ଯାହା ହେଲା କୁଆଡ଼େ ଗୋଟେ କରିକି ଥୋଇଦେବି, ଜିଜା କୁଡ଼ି କାମ ଗୋଟେ କରିଦେବି। ଆରେ ଭଗବାନ ନା ସିଏ, ତୁମ ସାଙ୍ଗଟା ହେଲେ ତୁମେ କଣ କରିବ, ତୁମ ସାଙ୍ଗଟା ହେଲେ ତୁ ଯେମିତି ରୋଷେଇ କରିଦବ, ତୁମ ଶ୍ୱଶୁର ଆସିଥିଲେ କଣ ସେମିତି ସେମିତି ରୋଷେଇ କରିଦବ, ହଁ ତୁମେ ସ୍ପେଶାଲ ରୋଷେଇ କରିବାକୁ ପଡ଼ିବ ନା, ଆଉ ଅର୍ଡର ଦେଉଛ ନା, ଏୟା ଏୟା ହବ, ଘରେ ଯେମିତି ହେଲେ ଚଳିଯିବ ଗୋଟେ ସମ୍ବନ୍ଧ। ଦେଖୁନା ମୁଁ ଏଇଟା ଉଦାହରଣଟା କାହିଁକି ଦେବ, ସମ୍ବନ୍ଧଟା ଯେତେବେଳେ ଇଏ ହେଉଛି ସେତେବେଳେ କଣ ଆସୁଛି, ପ୍ରୀତି ଚାଲି ଆସୁଛି, ଆସି ଆସିବେ ଗୋଟେ ଆସିବେ, ବନ୍ଧୁବାନ୍ଧବ ଆସିବେ, ଶ୍ୱଶୁର ଆସିବେ, ଶାଳୀ ଆସିବେ, ଶ୍ୱଶୁର ଆସିବେ କି ସଡ଼ୁ ଆସିବେ, ସାଙ୍ଗେ ସାଙ୍ଗେ ଗୋଟେ ତୁମ ଭିତରେ କଣ ଚାଲି ଆସୁଛି, ଗୋଟେ ଭାବନା ଚାଲି ଆସୁଛି, ନାଇଁ ମୋତେ ତାଙ୍କ ପାଇଁ କିଛି ଗୋଟେ ସ୍ପେଶାଲ କରିବାକୁ ପଡ଼ିବ, ନିଜ ପାଇଁ ଜେନେରାଲ କରିଦେଉଛନ୍ତି, କିନ୍ତୁ ସମ୍ବନ୍ଧ ଲୋକ ପାଇଁ ଆମର ସେଇଆ କୃଷ୍ଣ ସମ୍ବନ୍ଧ ହେଇଗଲା ସବୁବେଳେ ନିଜର ଜେନେରାଲ, ଏବେ କଣ କିରେ ଏବେ ନିଜର ସ୍ପେଶାଲ କୃଷ୍ଣ ପାଇଁ, ହଁ ଯାହା ଜେନେରାଲ ଯାହା ହେଲେ ଚଳିବ ତ, ଆଉ ଯେମିତି ହେଲେ ନାଇଁ 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 କୃଷ୍ଣ ପାଇଁ ସବୁବେଳେ ସ୍ପେଶାଲ, କାଇଁ ସମ୍ବନ୍ଧ ନହେଲେ ତ ମୁଁ ତ ନିଜ କଥାରେ ଚିନ୍ତା ହବ, ଆଉ ନିଜଟା ଆଉ କୃଷ୍ଣଙ୍କର କଣ କଣ ହବ, କୃଷ୍ଣଙ୍କର କେମିତି ଜିନିଷ ହେଇପାରିବ, ଦ୍ରବ୍ୟ ସହିତ ସମ୍ପର୍କ ନାହିଁ, କଣ ଆମେ ରୋଷେଇ କରୁଛେ ବଡ ଜିନିଷ ନାହିଁ, କେଉଁ ଭାବନାଟା କେମିତି ରହୁଛି, କେମିତି ତାଙ୍କ ପାଇଁ ଗୋଟେ ଭଲ ଜିନିଷଟା ହବ ନା। କୃଷ୍ଣ କଣ ନ ଖାଉଥିଲେ ତୁମେ ଭକ୍ତି ନଟାକୁ, କଣ ନ ଲେଖିଲେ କହିଲ, ମୁଗବଡା, ମୁଗବଡା ମାନେ କଣ, ତୁ ତ ଭୋଜନ ପ୍ରିୟ, ତୁ ଜାଣିନୁ ନା, ଜାଣି ଜାଣିନୁ ମୁଗବଡା, ହଁ ମୁଗରେ ସେସବୁ କରେ, ଏଇ ଯୋଉ ଗଞ୍ଜାମରେ ତୋର କରୁ ନାଇଁ କି, ଗଞ୍ଜାମରେ ସେ ମୁଗକୁ ଅଧା ଅଧା ଭାଙ୍ଗିବେ, ଭାଙ୍ଗି ତାକୁ ସବୁ ବରା ଭଳିଆ ଛାଣିବେ ନାଇଁ କି, ଛାଣି ତାକୁ ଚିନିରେ ପାକ୍ କରନ୍ତି, ଆଉ କେହି କେହି ମୁଗ ବରା ବି କରନ୍ତି, ମୁଗ ବଡ଼ା ମାଛ ବଡ଼ା, ସିଏ କ'ଣ ବୁଝିବ, ସେ ବେଙ୍ଗଲରେ ମାଛ ମାନେ କ'ଣ ତାର ଗୋଟେ ଥିବ, ରୁଟିକା ଘୃତାନ୍ନ, ରୁଟି ଆଉ ଘୃତ ଅର୍ଣ୍ଣ ଘିଅ ଅର୍ଣ୍ଣ, ରୁଟିକା ଘୃତାନ୍ନ ଆଉ ହଁ ସସ୍କୁଲି ପିଷ୍ଟକ ପିଠା, ସସ୍କୁଲି କ'ଣ ମୁଁ ବୁଝିପାରୁନି କ'ଣ ଥିବ ତାର, ଯେ ବେଙ୍ଗଲୀ ମାନେ ଭକ୍ତମାନେ ଜାଣିଥିବେ, ସୁପ୍ତା ସୁପ୍ତା କରନ୍ତିନି ଠାକୁର ପାଇଁ, କଲରା ସଜନା ଛୁଇଁ ବାଇଗଣ ଠାକୁରଙ୍କର ସହ, ପିଷ୍ଟକ କ୍ଷୀର, ତାପରେ ପୁରୀ ପାଏସ ଅର୍ଣ୍ଣ, ଏତିକି ସବୁ ଦିଆ ହଉଛି କେତେ, ତାପରେ ତାପରେ କଣ ମୁଗ ବଡ଼ା ମାସ ବଡ଼ା, ତାପରେ କପୃତ କର୍ପୁର ଅମୃତ କେଳି ରମ୍ବା କ୍ଷୀର ସାର, କ୍ଷୀର ସାଙ୍ଗରେ କଦଳୀ ସବୁ ଦିଆହବ, ଆଉ କ୍ଷୀର କ୍ଷୀରକୁ କଣ ସର କରିକି ଦିଆ ହବ, ସେ ସର ନାହିଁ କି ସର ପୁରୀ ରସାବଳୀ ଯୋଉ କୃଷ୍ଣ ଦିଆ, ରଜାମାନେ ସବୁ ଖଞ୍ଜିଥିଲେ ନା, ଏଇ ଯେମିତି ପୁରୀରେ ଆମ ଜଗନ୍ନାଥଙ୍କର ସବୁ ଏଇ ଗରମ ଦିନରେ ପଖାଳ ଖାଇବେ ଠାକୁର, ଠାକୁର ରାତିରେ ଗରମ ଦିନରେ ପଖାଳ, ରାତିରେ ଯୋଉ ଶୋଇବେ ଶୋଇବା ପୂର୍ବରୁ ତାଙ୍କ ବଡ଼ାରେ ଲାଗିବ, ପୁରୀ ଥିଲାବେଳେ ସେ ମୁଁ ଥରେ ଥରେ ସେ ରାତିରେ ମୁଁ ଯାଏ, ରାତିରେ ତ ପୁରା ଡେରିରେ ଦିନବେଳେ ଯାଇ ହବନି, ମୁଁ କେତେବେଳେ ଯାଏନି, ମୁଁ ରାତିରେ ସାଢେ ଦଶଟା ବେଳକୁ ଯିବି, ସେ ଭୋଗ ଲାଗୁଥିବ ପୁରୁଡ଼ା ରାତିରେ, ବହୁତ ଶସ୍ତା ସେଟା, ରାତିରେ ଆଉ କିଏ ରୁହନ୍ତି ଲୋକ, ତା ପଖାଳ କିଏ ଖାଇବ, କିଏ ଖାଇବ, ପଖାଳରେ ଅଦା ପଡ଼ିଥିବ, ଘିଅ ପଡ଼ିଥିବ, ଗୋଟା ଜିରା ପଡ଼ି ଛୁଙ୍କ ଦିଆହେଇଥିବ ଘିଅରେ, ଠାକୁର ସେଟା ଖାଇକି ଶୋଇ ପଖାଳ ଖାଏ, ଭଗବାନ ଏକାଦଶ କନ୍ଦରେ କହୁଛନ୍ତି ନା ମୋ ପାଇଁ ପ୍ରତି ସିଜିନ୍ର ପ୍ରତି ପରିବା ଦେବ, ଯୋଉ ଯୋଉ ସିଜିନ୍ରେ ଯୋଉ ଯୋଉ ପରିବା ହୁଏ, ଯୋଉ ଯୋଉ ଫଳ ଫୁଲ ହୁଏ ସବୁ ମୋତେ ଅର୍ପଣ କରେ, ଏମିତି ନାହିଁ ଯେ ଭଗବାନ କେବଳ ଆପଲ୍ ଖାଇବେ ନା, ପିଜୁଳି ସମୟରେ ପିଜୁଳି ଖାଇବେ, କଦଳୀ ସମୟରେ କଦଳୀ, ଯେତେବେଳେ ଯାହା ମିଳିବ ଯୋଉ ସିଜିନ୍ରେ ଯାହା ଯେତେବେଳେ ଏ ବର୍ତ୍ତମାନ କ'ଣ ଆମ୍ବ, ହଁ ଭଗବାନ ଆମ୍ବ ଖାଇବେ, ଯୋଉ ସିଜିନ୍ରେ ଯାହା ଭଗବାନ କହୁଛନ୍ତି ମୋତେ ଋତୁ ହିସାବରେ ମୋତେ ଫଳ ଫୁଲ ଦେବ, ସବୁବେଳେ ଆମର ନିଜ ରୁଚି ରଖିବା ଉଚିତ, ଯେତିକି ଆମର ସାମର୍ଥ୍ୟ ଏ ସୁଖ ଦେବା କୃଷ୍ଣଙ୍କୁ, ଜେନେରାଲ ଆମର କିଛି ସମ୍ବନ୍ଧଟା ନ ଆଣିଲେ ସବୁବେଳେ କୃଷ୍ଣଙ୍କୁ ତୁମେ ଜେନେରାଲ କାଟାଗୋରି ରଖିବ, ଏଇଟା ମନେ ରଖ, ତୁମେ ପ୍ରଚାର କରୁଥିବ, ତୁମେ ମନ୍ଦିର ବନାଉଥିବ, ତୁମେ ସବୁକିଛି କରୁଥିବ, କିନ୍ତୁ ସ୍ପେଶାଲଟା ସବୁବେଳେ ତୁମ ପାଖରେ ରହୁଥିବ, ତୁମ ରୁମ୍ ସ୍ପେଶାଲ, ତୁମର ସବୁ ଜିନିଷ ସବୁ ଜିନିଷ ତୁମର ସ୍ପେଶାଲ କରୁଥିବ, କୃଷ୍ଣ ଜେନେରାଲ ସବୁ ସବୁ ହଁ ଚଳିଗଲେ ଗଲା ଆଉ, ସେଥିପାଇଁ ପ୍ରଭୁପଦ ଜାଣିଛନ୍ତି ଏଇଟା କରିଦେବେ, ବଦ୍ଧଜୀ ବଡ଼ା ନା ଏସବୁ କରିଦେବେ, ସେଥିପାଇଁ ସେ ଷ୍ଟାଣ୍ଡାର୍ଡ କରିଦେଇଗଲେ, ପ୍ରଭୁପଦ କହୁଛି ନାଇଁ ତୁମେ ଚେଞ୍ଜ କରିପାରିବ ନା କିଛି, ମଙ୍ଗଳାଦେବୀ ଫୋର୍ଥାର୍ଟି 7:15 ବା 7:30 ତୁମେ ମଙ୍ଗଳାଦେବୀ କ'ଣ ଦର୍ଶନାଦି କରିବ, ତୁମେ ପ୍ରଭୁପଦ ତୁମେ କୃଷ୍ଣ ସାଙ୍ଗରେ ପ୍ଲେ କରିପାରିବନି, କୃଷ୍ଣ ଏମିତି ନୁହଁ ଯେ ତୁମେ ଆଜି ଖୋଲିବ 8:00 କାଲି ଖୋଲିବ 7:00 କୃଷ୍ଣ ସେମିତି ନୁହଁନ୍ତି, କୃଷ୍ଣ ପାଣି ପାର୍ଟି ଗଲା ଆମେ ଭଗବାନଙ୍କ ସେବା କରୁଛେ ନା, ସେଠି ପ୍ରଭୁ ଶିଖେଇ ଦିଆଯାଇଛି ସନ୍ଧ୍ୟା 6:30 କାହିଁକି ପ୍ରଭୁ ଜାଣି, ଯଦି ଆମେ ଏଇଟା ନ କରିବା ତାହେଲେ କ'ଣ ହବ, ଧୀରେ ଧୀରେ ଏମାନେ ସବୁ ନିୟମକୁ ବଦଳେଇ ଦେବେ, ଠାକୁରଙ୍କର ଏହା ଏହା ଭୋଗ ଲାଗିବ, ଏତେ ସମୟ ଏହା ଲାଗିବ, ଏ ସମୟରେ ଏହା ଲାଗିବ, ଏ ସମୟରେ ଏହା ଲାଗିବ, ପୁରା ବଦଳ କରିଦେଇ ଚାଲିଗଲେ, ନହେଲେ ଏସବୁ ବଦଳେଇ ଦେବେ, ଭଗବାନ କ'ଣ କରିଦେବେ, ଆଜି ଇସ୍କନ ଯୋଉ ଚାଲିଛି କେବଳ ଗୋଟେ ଜିନିଷ ଯୋଉ ଚାଲିଛି, ଯଦି ଆଜି ଇସ୍କନ ଯେତେ ଅର୍ଥ ଏତେ ଭଗବାନ ଲକ୍ଷ୍ମୀ ଆସୁଛନ୍ତି ଆଉ ଏତେ ଭକ୍ତମାନେ ଆସୁଛନ୍ତି କେବଳ ଗୋଟିଏ ଜିନିଷ, ପ୍ରଭୁପାଦ ଯୋଉ ତିନୋଟି ଜିନିଷ କରିଦିଆଯାଏ ତା ଭିତରେ ସବୁଠୁ ବଡ଼ ହେଲା ମହାମନ୍ତ୍ରକୁ ପ୍ରଭୁପାଦ ଜଗତରେ ବହୁତ ବଡ଼ ସ୍ଥାନ ଦେଇ ଚାଲିଗଲେ, ମହାମନ୍ତ୍ର ପ୍ରଚାର ଏବଂ ଦ୍ୱିତୀୟରେ ବିଗ୍ରହ ସେବା, ଭଗବାନଙ୍କୁ କେମିତି ଆଦର କରାଯାଏ, ପ୍ରୀତି କରାଯାଏ, ସ୍ନେହ କରାଯାଏ, ତାଙ୍କୁ କେମିତି ଭଲ ଭୋଜନ ଦିଆଯିବ, ଭୋଗ ଲଗାଯିବ, ଭଲ ପୋଷାକ ବେଶ ମନ୍ଦିର କେମିତି କରାଯାଏ, ସେ ଏଭଳି ସମ୍ମାନ ଭଗବାନଙ୍କୁ ଦେଇ ଦେଇଯାଇଛନ୍ତି, ଯେଉଁଥିପାଇଁ ଆଜି ଲକ୍ଷ୍ମୀ ଆସିକି ଗଡ଼ଗଡ଼ଉଛନ୍ତି, ଗଡ଼ଗଡ଼ଉଛନ୍ତି ଆଜି କାହିଁକି କୃଷ୍ଣ ଇସ୍କନ ପାଖରେ, କାହିଁକି ପ୍ରଭୁପାଦ ଦେଖେଇ ଦେଇଯାଇଛନ୍ତି ଏମିତି ଭଗବାନଙ୍କୁ ସମ୍ମାନ ଦିଆଯାଏ, କୌଣସି ଆର କମ୍ପ୍ରମାଇଜ୍ କରନା, ସବୁଠୁ ବେଷ୍ଟ ଜିନିଷ, ବେଷ୍ଟ ଅଲ୍ଟର ସବୁ ଜିନିଷ ସବୁ କରିଦିଆଯାଇଛନ୍ତି, ସେଇଟା ସେଇଠି ଯୋଗୁଁ ହିଁ ଆମର ଆଜି ଚାଲିଛି ସବୁ କିଛି, ଆଉ ସେଇଟା ଯୋଉଦିନ ମିନିମାଇଜ୍ ହେଇଯିବ କମ୍ପ୍ର ଇଏ ହବ ଭଗବାନ ଆଉ ସୁଖୀ ହେବେ, ଆଉ ଶକ୍ତି ବଳ ଆସିବନି, ସେ ବିଗ୍ରହ ସେବା କୁ ବହୁତ ପ୍ରାଧାନ୍ୟ। ପ୍ରଭୁପାଦ ସବୁବେଳେ ଯେଉଁ ମନ୍ଦିରକୁ ଯାଆନ୍ତି ଦେଖନ୍ତି ଏଠି ଅସୁବିଧା କିଛି ହେଉଛି, ପ୍ରଭୁପାଦ ସାଙ୍ଗେ ସାଙ୍ଗେ ପଚାରନ୍ତି ତୁମ ମନ୍ଦିର ଅସୁବିଧା ହେଉଛି ମାନେ ତୁମ ଠାକୁର ସୁଖରେ ନାହାନ୍ତି, ତୁମ ଅସୁବିଧା କିଛି କରୁଛୁ, ବିଗ୍ରହଙ୍କୁ ଠିକ ସେ ପୂଜାରୀ ସେବା କରୁନି, କିମ୍ବା ଭୋଜନ ଯିଏ ତିଆରି କରୁଛି ସେ ଠିକ ସେ ଠିକ ଚେତନାରେ କରୁନି, ଭଗବାନଙ୍କ ସେବାରେ ତୁମେ ଯେତେବେଳେ ଅସୁବିଧା କରୁ ତୁମ ମନ୍ଦିର ଅସୁବିଧା ହେବ, ଭକ୍ତମାନେ ଅସୁବିଧାରେ ପଡ଼ି। ଆମେ ଯାହା ସବୁ କରୁଛେ କାହା ପାଇଁ କରୁଛେ, ତୁମେ ପ୍ରଚାର କରିବ, ପ୍ରଚାର କଲା ପରେ ସେ ଲୋକ ଆସିବ, କାହାକୁ ପ୍ରାର୍ଥନା କରିବ? ଆସିତ ଆସିଲା ବେଳକୁ ମନ୍ଦିରରେ ଭଗବାନ ଖୁସିରେ ନଥିବେ, ସେ ଶକ୍ତି କୋଉଠୁ ପାଇବ? ସେ ଆସିତ ପ୍ରଭୁଙ୍କୁ ପ୍ରାର୍ଥନା କରିବ, ପ୍ରଭୁ ତ ଖୁସିରେ ନାହାନ୍ତି, ତମେ ତ ଭଲ ଭାବରେ ଆମ ପ୍ରଚାର କଣ ମୂଲ୍ୟ ରହିଲା? ଆମେ ଶହ ଶହ ଭକ୍ତ ତିଆରି କଲେ, କିନ୍ତୁ ଶକ୍ତିଟା ସେ କୋଉଠୁ ପାଇବେ? ଆମେ ଦେଇପାରିବେ କି? ଆମେ ପ୍ରଭୁପାଦ କି? ଆମେ ଏମ୍ପାର୍ଡ ସୋଲ କି? ସେ କାହା ପାଖରୁ ପାଇବେ? ପ୍ରଭୁପାଦଙ୍କର ବିଗ୍ରହ ଭଗବାନଙ୍କର ଭଗବାନଙ୍କ ପାଖରୁ ପାଇବେ ନା? ତେଣୁ ଜଣେ ପ୍ରଚାରକର ଯେତିକି ଦାୟିତ୍ୱ ରହୁଛି ତାଠୁ ଅଧିକ ଦାୟିତ୍ୱ ରହୁଛି ଜଣେ ପୂଜାର, କାରଣ ସିଏ ଗୋଟେ କଣ ତିଆରି କରୁଛି? ସମସ୍ତଙ୍କୁ କୃପା ଦବା ଭଳି ଯିଏ କୃପା ପ୍ରଦାନ କରିବେ ଭଗବାନ କୃଷ୍ଣ, ସେ ତାଙ୍କୁ ପ୍ରସନ୍ନ କରି ରଖୁଛି। ହେଲେ ପ୍ରଭୁପାଦ କହିଛନ୍ତି ଆମର ସବୁ ଆକ୍ଟିଭିଟିଜ୍ ହେଉଛି ପ୍ରଚାର, କେବଳ ଭାବିବା ଉଚିତ ନୁହେଁ ଯେ ପ୍ରଚାରକୁ ଯାଉଛି ସେ ପ୍ରଚାର କରୁଛି, ଯେ ପୂଜାରୀ କାମ କରୁଛି ସେ ପ୍ରଚାର କରୁ, ଯେ ବଗିଚା କାମ କରୁଛି ସେ ପ୍ରଚାର କରୁନି, ଯେ ଫୁଲ ତୋଳୁଛି କାରଣ ବଗିଚାରେ ସେ ଫୁଲଟା ହଉଛୁ ବୋଲି ଆମେ ଆଣିକି ଲଗେଇ ଦେଉଛେ, ଭଗବାନ ଆଜି ଭେଟୁଛନ୍ତି ସେ ସୁଖରେ ରହୁଛନ୍ତି, ସବୁ ସବୁ ସୁଖ କୃଷ୍ଣ ସୁଖ ସବୁ। ଆଉ ଏ ସୁଖଟା କେତେବେଳେ ଆସିବ? ଏ ସମ୍ବନ୍ଧରୁ ଆସିବ। ଆଉ ଭଗବାନ କାହିଁ କହିଦେଲେ ମନ୍ମନା ଭବ ମଦ ଭକ୍ତ ଦ୍ୱିତୀୟରେ କହିଲେ? ଅର୍ଜୁନ ପ୍ରଶ୍ନ ପଚାରିଦେଲେ, ଆଜ୍ଞା ମନ୍ମନା ଭବ, ମୁଁ ତ ନିଜେ କହିଛି ଆପଣଙ୍କୁ କହିଦେଇଛି, ଆପଣ ନିଜେ ହଁ ମାରିଦେଲେ, କଣ କହିଲେ? ଚଞ୍ଚଳ ମନ କୃଷ୍ଣ, ଏବେ କଣ କହୁଛି ମନ୍ମନା ହବ ବୋଲି? ଅସଂଶୟ ମହାବାହୁ ମନ, ନିଜେ ଆପଣ କହିଲେ ମନକୁ କଷ୍ଟ କରିବା ଭାରି କଷ୍ଟ, ମନ ହଉ ଶତ୍ରୁ, ମନ ହଉ ବନ୍ଧୁ, ସବୁ ମନ। ଏବେ ଲାଷ୍ଟ କହୁଛନ୍ତି, ମୁଁ ଶେଷ କଥା କହିଦେଉଛି, ମନ୍ମନା ହବ। ଆପଣ ବା ନିଜେ କହୁଥିଲେ, ଅର୍ଜୁନ ବା ନିଜେ କହିଲା ମନକୁ ସମ୍ଭାଳିବା କଷ୍ଟ ବୋଲି, ଆପଣ ତା ଉପାୟ ଦେଲେ, ଆପଣ କହୁଛନ୍ତି ମନ୍ମନା ଭବ। ଆରେ ମନ୍ମନା ଭବ ଯେ କେମିତି ହବ ଜଣେ ମଦ ଭକ୍ତ, ମଦ ଭକ୍ତ ହେଲେ ମନ୍ମନା ହବ, ନହେଲେ ହେଇପାରିବେ? ଆଗେ ସିନା ଭଗବାନ କହିଦେଲେ ମନ୍ମନା ହବ, କିନ୍ତୁ ରିଲେଟେଡ୍ ତୁମେ ଦେଖିବ ମଦ ଭକ୍ତ ଭଗବାନ ସହିତ, ମୁଁ ଭଗବାନଙ୍କର ଭକ୍ତ, ଏଇଟା ତୁମେ ନହେଲେ ତୁମ କୃଷ୍ଣ କାହିଁ ଚିନ୍ତା କରିବ? ସମୁଦ୍ର ନହେଲେ ଆଗେ କେମିତି ହବ ମନ୍ମନ? ଆଗେ ସମ୍ବନ୍ଧ, ଯେମିତି ତୁମର କିଏ ସମ୍ବନ୍ଧ ଆସେ, ସାଙ୍ଗ ଆସିବ, କିଏ କାହାକୁ ଗୋଟେ ଇନଭାଇଟ୍ କରିଛ ଆସିବ, କଣ ହଉଛି, କାହିଁକି ଆଇଲେନି, କୁଆଡ଼େ ଗଲା, କଣ ହେଲା, କେତେବେଳେ ଆସିବ, କେମିତି ଖାଇବ, କଣ ଅଛି, ସମ୍ବନ୍ଧ ଅଛି ନା? ତୁମେ ସବୁବେଳେ ସୁଖରେ ଓରେଡି ହଉଛ, ଚେତନା ରହିଲା ତୁମ ସମ୍ବନ୍ଧ ସେଇ ସେ ବ୍ୟକ୍ତିର ଚେତନା, କୃଷ୍ଣ ଚେତନାଟା ସେୟା, ଗୁରୁକୃଷ୍ଣ ସମ୍ବନ୍ଧ ହେଇଗଲେ ସବୁବେଳେ ତୁମେ ଖାଲି ବ୍ୟସ୍ତ, ଭଗବାନଙ୍କର ଭୋଗ ଲାଗିଲା କି ନାହିଁ, ରୋଷେଇ ସହ ଲାଗି ନାହିଁ, ଠାକୁରଙ୍କ ଆରତୀ ହେଲା କି ନାହିଁ, ଠାକୁରଙ୍କ ଶୟନ ହେଲା କି ନାହିଁ, ଭଗବାନଙ୍କର ଫୁଲମାଳା ହେଲା କି ନାହିଁ, ସବୁ ଏଇଟା ଏଇଟା ତ କୃଷ୍ଣ ଚେତନା ଆଉ କ'ଣ? ଏଇଟା ସବୁବେଳେ କୃଷ୍ଣ ବିଷୟରେ ଚିନ୍ତା କରେ, ଆଉ ତୁମ ବିଷୟରେ କିଛି ନାହିଁ। କୃଷ୍ଣ ସବୁବେଳେ ରହିଲେ ସ୍ପେଶାଲ, ତୁମେ ସବୁବେଳେ ରହିଲ ଜେନେରାଲ, ତୁମର ଆଉ କିଛି ତୁମ କଥା ଚିନ୍ତା ନାହିଁ, ତୁମେ ସବୁବେଳେ ଜେନେରାଲ କାଟାଗୋରୀ ରହିଲେ, ଯାହା ମିଳିଲା କ'ଣ ଖାଇଦେଲ, ଯେମିତି ହେଲେ ଶୋଇଗଲ, ବାସ୍। କୃଷ୍ଣଙ୍କ ସବୁବେଳେ ସ୍ପେଶାଲ, ଏଇଟା ତ ଗୋପୀମାନଙ୍କ ଜୀବନ ଥିଲା, ଆଉ କ'ଣ? ଏଇ ରାଧାରାଣୀଙ୍କ ସହିତ ଏ ରାଧାରାଣୀ ବି ଏଠି ବସିଥିଲେ, ଏ ଚକ୍ରବାଦ ଲେଖିବେ ବର୍ତ୍ତମାନ, ଏଇ ଯୋଉ ଏମାନେ ଯୋଉ ବାର୍ତ୍ତାଳାପ ହଉଛନ୍ତି ବେଣୁ ଗୀତରେ, ରାଧାରାଣୀ ଅଛନ୍ତି କି ନାହିଁ? ରାଧାରାଣୀ ଅଛନ୍ତି, ସେ ଶ୍ଳୋକରୁ ଧରି ନେଲେ, ଏଇ ଯୋଉ ଶ୍ଳୋକ କହୁଛନ୍ତି ଇଏ ରାଧାରାଣୀ ହେଇଥିବେ, ଆଉ କିଏ କହିପାରିବେ? କାରଣ ସେ ଜାଣିଛନ୍ତି ରାଧାରାଣୀଙ୍କ ତାଙ୍କ ବାବୁ କିଏ ବିଶ୍ୱନାଥ ଚକ୍ରଠାକୁର, ସେ ଲେଖୁଛନ୍ତି ପୁରୁଣା ପୁଲିନ୍ଦ୍ୟୁରୁ ଗାୟ ପଦାବ୍ଜ ରାଗ ଶ୍ରୀ କୁଙ୍କୁମେନ ଦୈସ୍ତାସ୍ତନ ମଣ୍ଡିତେନମ୍ ତଦର୍ଶନ ସ୍ମର ରୁଚ ସ୍ତୃଣରୁଷିତେନମ୍ ଲିପ୍ୟନ୍ତେ ଆନକୁଚେ ସୁଜହୁସ୍ତ ଜହୁସ୍ତ ଦାଧି ଜହୁ ଜହୁସ୍ତ ଦାଧି। ଏଇ ସକଳ ଶବର କାମିନୀଗଣ ନାରୀଗଣ ଆଜି କୃତାର୍ଥ ହୋଇଛନ୍ତି, କାରଣ ଶ୍ରୀକୃଷ୍ଣଙ୍କର ପ୍ରିୟାଗଣଙ୍କର ବକ୍ଷ ରଞ୍ଜନରେ କୁଙ୍କୁମ ରାଶି ମିଳନ କାଳରେ କୃଷ୍ଣଙ୍କର ପଦଯୁଗଳ ସ୍ପର୍ଶରେ ଅଧିକ ସୌନ୍ଦର୍ଯ୍ୟ ଲାଭ କରି ପରେ କୃଷ୍ଣ ଭ୍ରମଣ କାଳରେ ତୃଣରେ ସଂଲଗ୍ନ ହୋଇଲେ ତାହା ଦର୍ଶନ କରି ଶବରୀଗଣ ପ୍ରେମରେ ପୀଡ଼ିତ ହେଇ ବା ପ୍ରେମରେ ଉଦ୍ଦୀପିତ ହେଇ ସେମାନେ ଏହି କୁଙ୍କୁମ ଦ୍ୱାରା ମୁଖ ଓ ବକ୍ଷଦେଶକୁ ଲେପନ କରି ବ୍ୟଥା ଦୂର କରୁଛନ୍ତି। ଏ ଶ୍ଳୋକ କିଏ କହୁଛନ୍ତି? ଏ ଶ୍ଳୋକ ହେଉଛନ୍ତି ରାଧାରାଣୀଙ୍କର, ବିଶ୍ୱନାଥ ଚକ୍ର ଠାକୁର କହିଲେ। ఇదాని సౌందర్య సౌందర్యాది వేణుగానాది రూపం గుణ గుణ అపి అనపేక్షమాణం కించిత్ సంబంధ మాత్రేణైవ తన మోహనత్వం ప్రతిపాదయంతం ప్రేమణం సప్తమ్య భూమికయా మహాభావస్య మాదనాఖ్య మహాసారం భావ అభివ్యంజయ అభివ్యంజయంతం శ్రీ వృషభానుకుమారి చరణ పంకజ ద్యూతయ మహాభావస్తర ఈ సప్తమస్తర మహాభావస్తర సప్తమస్తర కమిటి ఎలా ప్రేమ స్నేహ ప్రణయ స్నేహ ప్రణయ రాగ అనురాగ భావ మహాభావ ఛపరే ఇ కూర్చుంది కొన కల మదనాక్ష సప్తమస్తర మదనాక్ష మహాభావర సార మహాసార జ వృషభాను నందిని సే శ్లోకటాకు కూర్చు ଯେ ସୌନ୍ଦର୍ଯ୍ୟ ଇଦାନୀ ସୌନ୍ଦର୍ଯ୍ୟ ବେଣୁଗାନାଦି ରୂପମ ଗୁଣା ଅନପେକ୍ଷମାଣ କିଞ୍ଚିତ ସମ୍ବନ୍ଧ ମାତ୍ର ନେବ ବର୍ତ୍ତମାନ ସୌନ୍ଦର୍ଯ୍ୟାଦି ଓ ବେଣୁଗାନାଦି ରୂପ ବେଣୁଗାନର ରୂପ ଏବଂ ଗୁଣର ଅପେକ୍ଷା ଶୂନ୍ୟ ଯେକୌଣସି ସମ୍ବନ୍ଧ ମାତ୍ର ହିଁ ତାହାର ମହନତ୍ଵ ପ୍ରତିପାଦକ ପୂର୍ବକ ପ୍ରେମର ସପ୍ତମୀ ଭୂମିକାରେ ମହାଭାବ ମହାଭାବର ମାଦନ ନାମକ ମହାସାର ଭାବ ପ୍ରକାଶ କରୁଛନ୍ତି ବୃଷଭାନନ୍ଦିନୀ କୁମାରୀ ସବୁ କବି ମାନେ ଗୋଟେ ଗୋଟେ ସମ୍ବନ୍ଧ ଦେଲେ କ'ଣ ନଦୀମାନେ କ'ଣ କରୁଛନ୍ତି ଆମର ଦେବାଙ୍ଗନା ମାନେ କ'ଣ କରୁଛନ୍ତି ମୃଗ ସାର କ'ଣ କୃଷ୍ଣ ସାର ମୃଗମାନେ କ'ଣ କରୁଛନ୍ତି ବସ୍ୟାମାନେ କ'ଣ କରୁଛନ୍ତି ବୃଷଭାନୁ ନନ୍ଦିନୀ କହିଲେ ରାଧାଣୀ କହିଲେ କୃଷ୍ଣଙ୍କର କୃଷ୍ଣଙ୍କ ସହିତ ଯିଏ ବି ସମ୍ବନ୍ଧିତ ହୁଅନ୍ତୁ ପ୍ରତ୍ୟେକ ବସ୍ତୁ କୃଷ୍ଣ କ'ଣ କରନ୍ତି ସମସ୍ତଙ୍କୁ ଆକର୍ଷଣ କରନ୍ତି ସମସ୍ତଙ୍କୁ ମୋହନ କରନ୍ତି କୃଷ୍ଣଙ୍କର ଶକ୍ତି ରହିଛି ଭଗବାନ କୃଷ୍ଣ ସମସ୍ତଙ୍କୁ ଯିଏ ଗୋଟେ ଭଗବାନଙ୍କୁ ଭଲ ପାଉଛି ତୁମେ ଏବେ ବର୍ତ୍ତମାନ ତୁମେ ଚିନ୍ତା ହଉଥିବ ବୁଢା ହେଇଗଲେ ମୁଁ କ'ଣ କରିବି ନା କ'ଣ ଚିନ୍ତା କରୁନୁ କି ଚିନ୍ତା କରୁନୁ ବୁଢା ହେଲେ କ'ଣ କରିବି ନା ତୁ ବଡ଼ ଭକ୍ତ ହେଲ ଆଉ କ'ଣ ବୁଢା ହେଲେ କ'ଣ କରିବି ରୋଗ ହେଲେ ମୋତେ କ'ଣ ହବ ଚିନ୍ତା ଆସୁନି ଚିନ୍ତା ଆସୁ ସେଟା ଭଲ ନା ଆଉ କହ ବୁଢା ହେଇଗଲେ ମୁଁ କ'ଣ କରିବି ରୋଗ ହେଇଗଲେ ମୋର କ'ଣ ହବ ମୁଁ କ'ଣ କରିବି କ'ଣ ଅସୁବିଧା ହବ ଯେଉଁଠି ଗୋପୀ ମାନେ ତାଙ୍କର ଆଉ ଚିନ୍ତା ନଥିଲା ମୁଁ କେଉଁ କଥାରେ ଗୋଟେ ଭଲ ପଏଣ୍ଟ ଥିଲା ମୁଁ ଭୁଲିଗଲି ଯେଭଳି ଜଣଙ୍କର ଆଉ କୌଣସି ଚିନ୍ତାଟା ରହୁନି କ'ଣ କ'ଣ ଗୋଟେ ଚିନ୍ତା ରହୁଛି କେବଳ କି କୃଷ୍ଣଙ୍କର ସେ ଗୋପୀମାନଙ୍କର କୌଣସି ଚିନ୍ତା ନଥିଲା ନା ନିଜ ଦେହର ଚିନ୍ତା ନା ଲଜ୍ଜା ଧୈର୍ଯ୍ୟ ବ୍ରଜର କ'ଣ ଚିନ୍ତା ଅଲଗା କୌଣସି ଚିନ୍ତା ନଥିଲା କେବଳ କୃଷ୍ଣ ଚିନ୍ତା ଥିଲା ଏ ଯେଉଁ ମୋହନଙ୍କ ଶକ୍ତି କଥାରେ କୃଷ୍ଣ ଶକ୍ତି ଯୋଉ ରହିଛି ସେ ଗୋଟେ ଜୀବକୁ ସେ ମୋହନ କରିକି ରଖିବେ ମୁଁ ଏଇ କଥାରେ ଏଇ କଥା କହୁଥିଲି ତୁମେ ଜନ୍ମ ହେଲ ଗୋଟେ ଜାଗାରେ ବର୍ତ୍ତମାନ ବାବାଜୀ ତୁମେ ହେଇଛ ଜନ୍ମ ହେଲ କୋଉଠି ଗୋଟେ ଜାଗାରେ କାମଦାମ କରୁଥିଲ ଗୋଟେ ଜାଗାରେ ସାଙ୍ଗ ବନ୍ଧୁ ରହିଲେ ବାପା ମା ରହିଲେ ବର୍ତ୍ତମାନ ତୁମକୁ ସବୁ ଭୁଲି ଯିବାକୁ ପଡିବ ପୁଣି ଭୁଲି ଯାଇକି ତୁମେ ଯାହାଙ୍କୁ ଭଲ ପାଇବ କାହାକୁ କୃଷ୍ଣଙ୍କୁ ଯାହାଙ୍କ ସହିତ ତୁମେ ପ୍ରତ୍ୟକ୍ଷ ବର୍ତ୍ତମାନ ଆଗରୁ ସମ୍ବନ୍ଧ ଗୁଡା କ'ଣ ଥିଲା ସେ ପ୍ରତ୍ୟକ୍ଷ ଡାଇରେକ୍ଟ ରିଲେସନସିପ୍ ଥିଲା ବର୍ତ୍ତମାନ ଗୋଟେ ସମ୍ବନ୍ଧ ଆମେ କ'ଣ ଯେ କୃଷ୍ଣ ସହିତ ଆମେ ଯେଉଁ ସମ୍ବନ୍ଧ କରୁଛେ କେମିତି କ'ଣ କରୁଛେ ଖାଲି ବିଶ୍ୱାସ ଗୋଟେ ଦୃଢ଼ ବିଶ୍ୱାସରେ ଖାଲି ହଁ ଭଗବାନ ତ ଅଛନ୍ତି ଏଇଟା ସତ୍ୟ କିନ୍ତୁ ତାଙ୍କ ସହିତ ଆମର ପ୍ରତ୍ୟକ୍ଷ ସମ୍ବନ୍ଧ ନାହିଁ ଆମର ସିନା ପ୍ରତ୍ୟକ୍ଷ ସମ୍ବନ୍ଧ ହେଇପାରୁନି କିନ୍ତୁ କୃଷ୍ଣ ଆମ ଅନ୍ତର ଭିତରେ ଅଛନ୍ତି କି ନାହିଁ ତାଙ୍କର ଶକ୍ତି ଦ୍ୱାରା ସେ ଆମକୁ ଧରି ରଖିଛନ୍ତି ତୁମର ବିଶ୍ୱାସ ଯେତେବେଳେ କୃଷ୍ଣଙ୍କ ପ୍ରତି ବଢିବ ସେ ତୁମକୁ କୌଣସି ଗୋଟେ ମହନ ଶକ୍ତି ଦ୍ୱାରା ଅଟକେଇକି ରଖିବେ ଜଣ ଜଣେ ବାପ ମାଆକୁ ଭୁଲିଯିବ ଦେହକୁ ଭୁଲିଯିବ ଭବିଷ୍ୟତକୁ ଭୁଲିଯିବ ରୋଗ ଜ୍ୱରକୁ ଭୁଲିଯିବ କେମିତି ଭୁଲିବ ସେ ଭୁଲିବ ତାକୁ ତାକୁ ଡର ଲାଗିବ ଆଉ ଭବିଷ୍ୟତରେ କ'ଣ ହବ କ'ଣ ନାହିଁ ଡର ଲାଗିବ ଯିଏ ଚିନ୍ତା ଆମ ଗୁରୁଦେବ ଅଛନ୍ତି ବର୍ତ୍ତମାନ ଠିକ୍ ଚାଲିଛି ଗୁରୁ ଚାଲିଛି ପୁଣି କ'ଣ ହବ କିଏ ଆସିକି ରହିବ ମୋତେ କୁଆଡ଼େ ବାହାର କରିଦେବ ଯଦି ଚିନ୍ତା କରିବେ ଜଣେ ଆଜି ଆଜିର ଭୟ ରହିଛି କାଲି ପାଇଁ ବି ଭୟ ରହିଛି ଚିନ୍ତା ଯଦି ତୁମେ କରିବ ସବୁଦିନ ପାଇଁ ଭୟ ରହିଛି କିନ୍ତୁ କୃଷ୍ଣଙ୍କୁ ଯିଏ ବିଶ୍ୱାସ କରୁଛି ଦେଖ କୃଷ୍ଣ ତାକୁ ଏମିତି ମୋହନ ଶକ୍ତି ରଖିଛନ୍ତି ତାକୁ ଚିନ୍ତା କରିବା କି ଦେଉନାହାନ୍ତି ସେ କୋଉଠି ରହିଛି କୁଆଡ଼େ ଯିବ କ'ଣ କରିବ ତା ଭବିଷ୍ୟତ କ'ଣ ସେ ଚିନ୍ତା କରୁନି କାହାର ଶକ୍ତି ଏଟା କୃଷ୍ଣଙ୍କର ମୋହନ ଶକ୍ତି ତୁମେ କିଛି ଟ୍ରିକ୍ ତୁମେ ଗୋଟେ କିଛି ଚିନ୍ତା କରୁନା ଯେ ମୁଁ ଭବିଷ୍ୟତରେ ମୋର କ'ଣ ହବ କ'ଣ ନାହିଁ ଦେଖିବା କ'ଣ କରିବା ଏମିତି ତୁମର କିଛି ନାହିଁ କୃଷ୍ଣ ତାଙ୍କର ତୁମର ସେବାକୁ ଗ୍ରହଣ କରି ସେ ଏମିତି ଗୋଟେ ମାଦକ ଶକ୍ତି ବା ଏମିତି ଗୋଟେ ମୋହନ ଶକ୍ତି ତାଙ୍କୁ ଦେଉଛନ୍ତି ଯେଉଁଥିରେ ଗୋଟେ ଜୀବକୁ ସେ ନିର୍ଭୟ କରିଦେଉଛନ୍ତି ସେ ଜୀବକୁ ଯଦି ନିର୍ଭୟ କରନ୍ତି କେବଳ ତାର ଗୋଟିଏ ରେସିପୋକେସନ ଗୋଟେ ଦରକାର, କ'ଣ ତୁମର ବିଶ୍ୱାସଟା ତାଙ୍କ ଉପରେ ଦରକାର। ସେ ସେଇଟା ଦେଖନ୍ତି, ଇଏ ମୋ ଭକ୍ତକୁ ଆଉ ମୋତେ କେତେ ବିଶ୍ୱାସ କରୁଛି ସେଇ ହିସାବରେ ସେ ତୁମକୁ ନିର୍ଭୟ କରିଦେବ। ତାଙ୍କର ମୋହନ ଶକ୍ତି ଅଛି, ମାଦକତା ଶକ୍ତି ରାଧାରଣ ସେ କଥା କହୁଛନ୍ତି, ପ୍ରତ୍ୟେକ ଜୀବକୁ ମାଦକତା ସେ ସବରୀମାନଙ୍କର ଉଦାହରଣ ଦେଲେ। ବୃନ୍ଦାମାନେ ସବରୀମାନେ କିଛି ରହୁଥିଲେ, ସବରୀମାନେ କ'ଣ କରୁଥିଲେ, ଏ ବଣର ଫଳ ମୂଳ ଆଗରୁ କ'ଣ ଦିଆଗଲା, ଆଗରୁ କ'ଣ ଧୂପ ଥିଲା, କ'ଣ ଦେଇ ଦେଉଥିଲେ, ବଳିତା ବଳିତା କୁହନ୍ତି ନାଇଁ, ବଳିତା ସେ ଧଳା କପଡ଼ାକୁ ସବୁ ତାକୁ ପରିଷ୍କାର କରି ତାକୁ ମା ମାନେ ସବୁ ଚିରିବେ, ଚିରିକି ହାତରେ ଏମିତି ସବୁ ବଳିବେ, ବଳିକି ତାକୁ ଘିଅରେ ଟିକେ ବଳି ଦେଇକି ତାକୁ ଦଉଥିଲେ। ଆଉ କ'ଣ ଦଉଥିଲେ, ଝୁଣା। ଏଇ ସବରୀ ମାନେ ସବୁ କ'ଣ ଝୁଣା ସଂଗ୍ରହ କରୁଥିଲେ, ଫୁଲ ଫଳ ଫୁଲ ସଂଗ୍ରହ କରୁଥିଲେ, ମଥୁରା ବଜାରକୁ ନେଉଥିଲେ, ନନ୍ଦପୁରକୁ ଆସୁଥିଲେ, ଫଳ ଫୁଲ ଏ ଯୋଉ କୋଳି ହୁଏନି ଠାକୁର ସବୁ ଏଇଟା ଖାଆନ୍ତି, ଠାକୁର ଖାଲି ଡେଲି ଆପେଲ ଖାଇବେ, ଏ କୋଉ ଲେଖା ହେଇଛି ଏ ଖାଲି ସେଉ ଆଣ, ଆରେ ପୂଜାରୀ ଭଲ ଲାଗୁଛି ସେଉ ନା ଠାକୁରକୁ ଭଲ ଲାଗୁଛି, ଡେଲି କ'ଣ ସେ ଠାକୁର ଖାଇବେ, ଭଗବାନଙ୍କୁ ଡେଲି କ'ଣ ଜିନିଷ ଦେବା ପାଇଁ ଠିକ ନା, ସବୁବେଳେ ବଦଳିବାକୁ ପଡ଼େ ତାଙ୍କୁ। ସେ ରସିକ ରସ ତାଙ୍କୁ ଦରକାର, ଆଉ ସେ ଆଳୁଟାକୁ ତୁ ଏମିତି ଭାଜିବ ବି, ଆଜି ଆଜି ଲମ୍ବା ଭାଜିଥିଲେ କାଲି ମୋଟା କରି ଭାଜିବ, ତାକୁ ଅଲଗା ରକମ କିଛି ଭାଜିବ, ଅଲଗା ମସଲା କିଛି, ଭଗବାନ ଏମିତି ନୁହନ୍ତି। ଆମ ଗରିବ ହେଲେ ଆମ ଗରିବ ହିସାବରେ ବି ଗୋଟେ ଗରିବ ଲୋକ ଖଟା ଖାଇଲେ ବି ସେ କ'ଣ କରୁଛି, ଖଟାଟା ଖାଇଲେ କଞ୍ଚା ଲଙ୍କା ତାକୁ ଟିକେ ଟେଷ୍ଟ ଦରକାର ନାହିଁ, ସେ ଆମ୍ବଳ କରିକି ଆଜି ଖାଇଲା ତ କାଲି ଖଟା କରିକି ଖାଇଲେଣି, କାଲି ତାକୁ ଦୋଳିକି ଖାଇଲେଣି। ଗୋଟେ ଜୀବକୁ ତାକୁ ଭେରାଇଟି ଦରକାର, ଭଗବାନଙ୍କୁ ଭେରାଇଟି ଦରକାର ନା, ସେ ଖାଲି ସେଉ ସେଉ ସବୁ ଦେବା ନା କ'ଣ, ଏ ଯେଉଁ ଇଏ ଫଳ ହୁଏନି କ'ଣ, ଜାମୁକୋଳି, ଜାମୁକୋଳି ସିଜିନ୍ଟା କେବେ ବର୍ଷା ଦିନିଆ ହୁଏ, ଜାମୁକୋଳି ଖରାଦିନିଆ କେଉଁ କୋଳି ହୁଏ, ଖଜୁରୀ କୋଳି, ଏଇ କିଣା ଗୁଡ଼ାକ ନୁହେଁ, ଏଇ ଯେଉଁ ଖଜୁରୀ ଗଛର କୋଳି ସବୁ ଅଛି, ତ କୁଆଡ଼େ ଭଗବାନ ଦେବାକୁ ପଡ଼ିବ, ଖଜୁରୀ କୋଳି ଦେବାକୁ ପଡ଼ିବ। ଆଉ ଗୋଟେ ବଇଁଚ କୋଳି ହୁଏ, ମଞ୍ଜି ବେଳେ ଆସେ, ମୁଁ ଛୁଆଟେ ବେଳେ ବହୁତ ମସିଏ ଆମର ମାମୁଁ ଆଡ଼େ ମୁଁ ଯାଏ, ସେ ବିଲ ଆଡ଼େ ତାଙ୍କ ମାମୁଁ ଗଲା ବେଳେ ବଇଁଚ ସବୁ ଏତେ ସୁନ୍ଦର ଟେଷ୍ଟ ଲାଗେ ସବୁ, ଏଡ଼େ ଏଡ଼େ ଗୋଟେ କୋଳି ସବୁ, ତା ବଇଁଚ କୋଳି କଣ୍ଟା ବଡ଼ ବଡ଼ କଣ୍ଟା ଭିତରେ ତାକୁ ସବୁ ତୋଳିବାକୁ ପଡ଼ିବ, ବଇଁଚ କୋଳି, ଆଖିର କୋଳି, ଭଗବାନ ଏଇଟା ଆମକୁ ଆଣିଦେବା, ଭଗବାନଙ୍କୁ ଦେବା ଦରକାର ନା, ପ୍ରଭୁ ଏଇଟା ସବୁ ଖାଆନ୍ତି। ତାଙ୍କର ସେ ବଣ ରହିଗଲେ, ବଣ ରହୁଥିଲେ ବୃନ୍ଦାବନରେ, ତାଙ୍କର ବଣ ଭିତରେ ବୁଲୁଥିଲେ, ଏସବୁ ପ୍ରାକୃତିକ ଜିନିଷ ନା, ଏଥିରେ କିଛି ସାର ନାହିଁ, କିଛି ନାହିଁ, ସ୍ୱାଦ ଅଛି, ଏ ସବରୀମାନେ ଏସବୁ କାମ କରୁଥିଲେ। ନନ୍ଦ ମହାରାଜ ଯଶୋଦା ମାତା ଏମାନେ ବଣ ଭିତରେ ରୁହନ୍ତି ନା, ବୃନ୍ଦାବନ ଗୋଟେ କଣ ଦେଶ ରହିବେ, ଯେଉଁଠି ବହୁ ବିଭିନ୍ନ କଣ୍ଟା କଣ୍ଟା ଭିତରେ ପଶିକି ସେମାନେ ଫଳ ଫୁଲ ସବୁ ଧରିକି ଆସିକି ସବୁ ବିକିକି ଚଳୁଥିଲେ, ସେଟା ତ ବିକିବା ମାନେ କ'ଣ ଏକ୍ସଚେଞ୍ଜ କରି ନେଉଥିଲେ, ଦେଇଦେଲେ ଫଳ ନେଇଗଲେ, କ'ଣ ଗହମ ଟିକେ ନେଇଗଲେ, କ୍ଷୀର ଟିକେ ନେଇଗଲେ, ତା ଚଳୁଥିଲେ ସେମାନେ। ଦେଲେ କୃଷ୍ଣଙ୍କର ଏଇଠି କହୁଛନ୍ତି, ରାଧାରାଣୀ କହୁଛନ୍ତି କି ଆଶ୍ଚର୍ଯ୍ୟ ମହିମା କୃଷ୍ଣଙ୍କର, ସେମାନେ କୃଷ୍ଣଙ୍କର ପଦର କୁଙ୍କୁମକୁ ଦେଖିଛନ୍ତି, ଗୋପୀମାନଙ୍କ ସହିତ କୃଷ୍ଣ ଲୀଳା କରୁଛନ୍ତି, ବକ୍ଷ ଦେଶର କୁଙ୍କୁମଟା କୃଷ୍ଣଙ୍କ ପାଦରେ ଲାଗିଛି, ଗୋପୀମାନେ ସବୁବେଳେ ସମର୍ପିତ ହୁଅନ୍ତି, ନିଜକୁ ଗୋଟେ ଦାସୀ ଭାବରେ କୃଷ୍ଣଙ୍କର ଚରଣର ଦାସୀ ହେଇକି ରୁହନ୍ତି। କୃଷ୍ଣ ଯଦି ତାଙ୍କୁ ବକ୍ଷରେ ଆଦର କରିକି ମହାଭାବ ଭୂମିକାରେ ଥିବା ଗୋପୀମାନଙ୍କୁ ବହୁତ ଉଚ୍ଚ ଆସନ ଦିଅନ୍ତି, ତାଙ୍କ ଋଣ ଶୁଝିପାରିଲେନି ବୋଲି ସେ ଗୌର ହେଲେ, କିନ୍ତୁ ସେମାନେ ଦାସୀ ପଦରୁ ଉପରକୁ କିଛି କେବେ କେବେ ଚାହାନ୍ତି ନା। ତେଣୁ କୃଷ୍ଣଙ୍କ ପାଦରେ ଲାଗିଥିବା କୁଙ୍କୁମ କୃଷ୍ଣ ତଳେ ଯାଉଛନ୍ତି, ସେଟା ଲାଗିଛି କେଉଁଥିରେ, ଘାସମାନଙ୍କ, ସେଟା ଗୋପୀମାନଙ୍କର ବକ୍ଷ ଦେଶର କୁଙ୍କୁମ। ସେ କୁଙ୍କୁମର ଏଭଳି ଶକ୍ତିରେ ସାଧାରଣ ଏଠି ଚକ୍ରବର୍ତ୍ତୀ ତାଙ୍କ ଟୀକାରେ ଲେଖିବେ, ତ ବହୁତ ଉନ୍ନତ କଥାକୁ ତ ସାଧାରଣ ଭକ୍ତ କିଛି ବୁଝିପାରିବେ, ଯେଉଁଠି କୃଷ୍ଣଙ୍କର ଯେଉଁ ଆମେ ଚନ୍ଦନ ଲଗାଉଛେ, ସେ କୃଷ୍ଣଙ୍କ ଶରୀର ଲାଗିଛି ନା, କୃଷ୍ଣଙ୍କୁ ଦିଆଯାଇଛି ନା, ଭଗବାନଙ୍କୁ ଦିଆଯାଇଛି କି ନାହିଁ, ତାଙ୍କ ଶରୀର ଲାଗିଛି। ସେ କୁଙ୍କୁମର ଏତେ ଉଦ୍ଦୀପକ ଶକ୍ତି ରହିଛି, ସବରୀ ଲୋକମାନେ ସେମାନେ ଦେଲେ ସେ କୁଙ୍କୁମକୁ ଦର୍ଶନ କରିଦେଉଛନ୍ତି, ତାର ସୌରଭ ତାର ଦୃଷ୍ଟିରେ ତାଙ୍କ ଅନ୍ତରରେ ପ୍ରେମ ଭାବନା ଜାଗ୍ରତ ହେଉଛି, ପ୍ରେମ ଭାବନା ଜାଗ୍ରତ ହେଉଛି, ସେଗୁଡ଼ିକୁ ସେମାନେ ନେଇକି ତାଙ୍କ ବକ୍ଷ ଦେଶରେ ଲଗାଉଛନ୍ତି, ତାଙ୍କ ପୀଡ଼ାକୁ ଦୂର କରିବା ପାଇଁ ସେମାନେ ବକ୍ଷ ଦେଶରେ ଲଗାଉଛନ୍ତି, ପ୍ରେମରେ ଆପ୍ଲୁତ ହେଇଯାଉଛନ୍ତି। ଏ ଯେଉଁ ଗୋପୀମାନଙ୍କର ମାନେ କୃଷ୍ଣ ସମ୍ବନ୍ଧରେ ଏଇ ହେଉଛି ରାଧାରାଣୀଙ୍କର ଶ୍ଳୋକ, ରାଧାରାଣୀ କହୁଛନ୍ତି ଯେ କି ମାନେ ଭଗବାନଙ୍କର କି ଅନୁପମ ମହିମା, ଯେଉଁଟାକୁ ଉପମା ଦେଇ ହବ ନାହିଁ, ସବରୀମାନେ ବି ତା ସେମାନେ ଆଜି ଆକର୍ଷିତ ହେଇଯାଉଛନ୍ତି ଏ ପଦର କୁଙ୍କୁମକୁ, ଗୋପୀମାନଙ୍କ ବକ୍ଷର କୁଙ୍କୁମ ଯାହା କୃଷ୍ଣଙ୍କ ପଦରେ ଲାଗିଛନ୍ତି, କୃଷ୍ଣଙ୍କ କୃଷ୍ଣ ଗୋଚରଣ ବେଳେ ବା କୃଷ୍ଣଙ୍କର ଗମନ ବେଳେ ଯାହା ସବୁଜ ଘାସମାନଙ୍କର ଲାଗିଛନ୍ତି, ସେଗୁଡ଼ିକୁ ଦର୍ଶନ କରି ତାର ସୌରଭରେ ପୀଡ଼ିତ ହେଇକି, ପ୍ରେମରେ ପୀଡ଼ିତ ହେଇକି ସେମାନଙ୍କୁ ସବୁ ବକ୍ଷ ଦେଶରେ ଲଗାଉଛନ୍ତି, କେଉଁମାନେ ସବୁରେ ରାଧାରାଣୀ କଥା କହିଲେ କୃଷ୍ଣଙ୍କର କେତେ, ତାହେଲେ ଆମର ଯେମିତି ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧ ଦ୍ୱାରା ଆମେ କ'ଣ ହଉଛେ ଆକର୍ଷିତ ହେଇଯାଉଛେ, କୃଷ୍ଣଙ୍କର ସେଇଭଳି ସେ ଗୋଟେ ଜୀବକୁ ଆକର୍ଷଣ କରିବା ପାଇଁ ସେ ପାଞ୍ଚଟା ଜିନିଷ କରୁଛନ୍ତି, କିନ୍ତୁ ଜୀବର କ'ଣ ଏଇ ବିଷୟ ଭୋଗ ବାସନା ଯୋଗୁଁ ସେ ଆକର୍ଷିତ ହେଇପାରୁନି। କୃଷ୍ଣଙ୍କର ଶବ୍ଦ ରହିଛି, କୃଷ୍ଣ କଥା କୁହନ୍ତି, କେମିତି କଥା କୁହନ୍ତି, କୃଷ୍ଣ ଯୋଉ କଥା କହିବେ କେମିତି କଥା କହିବେ, କୃଷ୍ଣଙ୍କ କଥାଟା ଶୁଦ୍ଧ ଭକ୍ତ ଯେତେବେଳେ କହୁଛନ୍ତି ସେ ତାଙ୍କର କଥା କିଛି କହୁନାହାନ୍ତି, ଶୁଦ୍ଧ ଭକ୍ତଙ୍କ ମୁଖରୁ ଯୋଉ ଜିନିଷଟା ଆସେ ଭଗବାନ କୃଷ୍ଣ ସେତେବେଳେ ତାଙ୍କ ଜିହ୍ୱାରେ ବା ତାଙ୍କ ବୁଦ୍ଧି ମନ ଇନ୍ଦ୍ରିୟକୁ ସବୁ ସେ ଶବ୍ଦ ବ୍ରହ୍ମ, ସେଥିପାଇଁ କୁହାଯାଏ ଶବ୍ଦ ବ୍ରହ୍ମର ଆହୁରି ଭାବ ହୁଏ, ସେଟା କୃଷ୍ଣଙ୍କର କଥା, କୃଷ୍ଣ କହୁଛନ୍ତି ସେଟା। ସେଥିପାଇଁ ଗୋଟେ ଜୀବ ଶୁଣିଦେଲାକୁ ତ କଣ ଲାଗୁଛି, ତା ହୃଦୟକୁ ଶୀତଳ ହେଇଯାଉଛି, ହଁ କେତେ ସୁନ୍ଦର ଭଗବାନଙ୍କର ଶବ୍ଦ ସ୍ପର୍ଶ, କୃଷ୍ଣଙ୍କୁ ସ୍ପର୍ଶ କରିବା, ଯେଉଁମାନେ ପୂଜାରୀ ମାନେ ସ୍ପର୍ଶ କରିବା ସୌଭାଗ୍ୟ ପାଉଛନ୍ତି ନା, ସବୁବେଳେ ଭଗବାନଙ୍କୁ ସ୍ପର୍ଶ କରୁଛନ୍ତି, ଶବ୍ଦ ସ୍ପର୍ଶ ରୂପ ରୂପ ଦର୍ଶନ କରିପାରିବ, ଜଣେ ଭଗବାନଙ୍କ ରୂପ ସେ ଆକର୍ଷଣ କରିବା ପାଇଁ, ରସ ରସ କୋଉଠି ପାଇବ, ପ୍ରସାଦ ଭଗବାନଙ୍କର ପ୍ରସାଦ, ଆଉ ଗନ୍ଧ ଏଇ ଶରୀର ଶରୀରର ସୁଗନ୍ଧ ରହିଛି, ଭଗବାନଙ୍କ ଶରୀର ସ୍ୱତନ୍ତ୍ର ସୁଗନ୍ଧ ରହିଛି, ଆଉ ଏଇ ଚନ୍ଦନ ଯାହା ସବୁ ଲଗାଯାଉଛି ଭଗବାନଙ୍କୁ ସେଗୁଡ଼ିକ ଆମ ଇନ୍ଦ୍ରିୟକୁ ଶୁଦ୍ଧ କରିବା, ସେଥିପାଇଁ ଚନ୍ଦନ ଲଗାଇବା ଦରକାର, ପୁଷ୍ପକୁ ଆଘ୍ରାଣ କରିବା ଦରକାର, ଭଗବାନଙ୍କର ଯେଉଁ ପୁଷ୍ପ ରହିଛି ସବୁବେଳେ ଆଘ୍ରାଣ କରିବା ଦରକାର, ତୁଳସୀ ଚରଣାମୃତକୁ ସବୁବେଳେ ସେବନ କରିବା ଦରକାର, ଜଡ଼ ଇନ୍ଦ୍ରିୟ ଗୁଡ଼ିକ ନା ଏମିତି ଧୀରେ ଧୀରେ ଚିନ୍ମୟ ଶକ୍ତି, କିନ୍ତୁ ସବୁ ମନେ ରଖିବାକୁ ପଡ଼ିବ ଗୋଟିଏ ଜିନିଷରେ, ଯେ ପର୍ଯ୍ୟନ୍ତ ତୁମର ବିଶ୍ୱାସ ତୁମେ ଦୃଢ଼ କରୁନ କୃଷ୍ଣଙ୍କୁ ଅଦ୍ୱୈତ ସତ୍ତ୍ୱ ଅଦ୍ୱୈତ ସତ୍ୟ ଅଦ୍ୱୈତ ତତ୍ତ୍ୱ ଯେ ପରମ ପୁରୁଷ ଭଗବାନ, ସେ ହିଁ ସବୁ ମୋ ଜୀବନର ସବୁକିଛି, ସେ ଚାହିଁଲେ ସବୁକିଛି କରିପାରିବେ, ସେ ହିଁ ମୋର ଜୀବନର ଗତି, ମୁଁ ସେ କଥା ସେ କହୁଛନ୍ତି ନା କିଏ ଜଣେ ଆଚାର୍ଯ୍ୟ, ସଦ୍ଗତ ସଦ୍ଗତି ପ୍ରଦାତା କୃଷ୍ଣେ କରହୋ ବିଶ୍ୱାସ, କୃଷ୍ଣ ମୋତେ ସଦ୍ଗତି ଦେଇପାରିବେ, ତୁମର ଟିକେ ବିଶ୍ୱାସଟା ନାହିଁ ଆଉ ତୁମେ ତ ଅଟକିଗଲା, ଆଉ ସବୁ ଶବ୍ଦ ସ୍ପର୍ଶ ରୂପ ରସଗନ୍ଧ ପୁଣି ପ୍ରାକୃତିକ ଜିନିଷଟା ତୁମେ ଆକର୍ଷଣ କରିବ, କୃଷ୍ଣଙ୍କ ରୂପ କୃଷ୍ଣଙ୍କର ଗୁଣ ଏସବୁ ଆଉ କିଛି ମାନସ ପଟରେ ଉଦିତ ହବ ନାହିଁ, ଆଉ ଏସବୁ ଏ ଅବସ୍ଥା ଆବେଗ ଅବସ୍ଥା ଯାହା ପ୍ରଥମେ ଆମେ କହୁଥିଲେ, ଆବେଗ ଅବସ୍ଥା କେମିତି ଆସିବ, ସେ ମନ ଇନ୍ଦ୍ରିୟ ଗୁଡ଼ା ସବୁ ଦଖଲ କରିକି ତୁମକୁ ରହିଲେ ଆଉ ଆତ୍ମାକୁ ଛାଡ଼ିବେନି ଟୋଟାଲ, ରାଧାରାଣୀ ଏଇ ଜିନିଷ ହିଁ କହୁଛନ୍ତି, ଜଗତରେ ସମସ୍ତଙ୍କୁ ମୋହନ କରିବାର ଶକ୍ତି କୃଷ୍ଣଙ୍କର ରହିଛି, ସେ ଆଉ କାହା କଥା କହିବା, ଏବେ ସବରୀମାନେ ବି ସବୁ ପ୍ରେମରେ ଉଦ୍ଦୀପନା ହେଉଛନ୍ତି। ହରେ କୃଷ୍ଣ ଜୟ ଗ୍ରନ୍ଥରାଜ ଶ୍ରୀମଦ ଭାଗବତମ କି ଜୟ, ଶ୍ରୀଲ ପ୍ରଭୁପାଦ ଗୁରୁଦେବ କି ଜୟ, ଶ୍ରୀ ରାଧା ମାଧବ କର ସୁନ୍ଦର କି ଜୟ।